ॐ नमो भगवते वासुदेवाय। ॐ नमो भगवते वासुदेवाय। श्रीमद्भागवतम दशम स्कंद 44 अध्याय श्लोक 35। तमाभिसंतम् आलोक्यम् तमाभिसंतम् आलोक्यम् मृत्युमात्मनासनात् मृत्युमात्मनासनात् मनस्वी सश्रोत्थाय मनस्वी सश्रोत्थाय जगृहेषु असि चर्मणि जगृहेषु असि चर्मणि तमाभिसन्तमालोक्य मृत्युमात्मनासनात् मनस्वी सश्रोत्थाय जगृहेषु असि चर्मणि तमाभिसन्तमालोक्यम् मृत्युमात्मनमासनात् मनस्वी सश्रोत्थाय जगृहेषु असि चर्मणि तमाभिसन्तमालोक्य मृत्युमात्मनासनात् मनस्वी सश्रोत्थाय जगृहेषु असि चर्मणि। हरे कृष्ण। आमे कलि गतकाली कथा को विश्राम देते भगवान डेईबे बर्तमान से डेउंट आम से कथा को छाड़ी बर्तमान आम जा मथुरार रंगशाला कोई भगवान सब मल हता सरला शहश मल थे भितर आठटी मल थे श्रेष्ठ मल किंतु भितर जो पांचज मल जो मृत्युवरण कले आ सब मल मैंने मलि मलि कहीकि दौड़े तेणु भगवान तांकर सांग बालक मान सहित डाक जबरदस्ती आनी सहित कुस्ती कसरत कले मल क्रीड़ा कले एणे जो बाद्य बाजुची तुरी बाजुची सब देखिकी समस्ते साधु 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 कहते कंसरण क्रोध बढ़ी बढ़िका जाऊँगी तेणु सी सब विकत्थ माना भागला एवं विकत्थ माने बै से जो सब कथा कहते निशारे दुर्बृत ये सब दुर्बृत ए दुज को बाहर कैठू सब कथा कहते कंस सरस्वती देवी सही पारे ना सरस्वती देवी ताकू से निंदा को स्तुति रे परिणत करदे सरस्वती देवी शक्ति रही बाक शक्ति तेणु ये सब भगवान किंतु सही पारे ना भगवान क्रोध आसला एवं विकत्थ माने वै कंसे प्रकृपित वै अभय से कुपित हेले प्रकृष्ट रूप कुपित हेले से अभय से भगवान भगवान किसी व्यय हम ना तेणु भगवान कौन कहें लग्निमोत्पत्य तरसा मंचम उत्तुंग मारुहत भगवान गोटे डिंरे जाई पहुँची गले से जो बहुत बड़ा मंच बसी कंस सब बड़ मंच बसी कंस से भगवान गोटे डिंरे सीट जाए पहुँची गले तेणु आम ये कथा को विश्राम देते बर्तमान आम से कथा आरंभ करवा तमाभिसंत मालोक्य कंस जिते बड़े देखीदेला तम आभिसंतम से डेउं मो आड़ डेउं ना कौन कंस भावी हाँ निश्चिंत भाव बर्तमान मोर पाड़ी पड़ो बोधे तम आभिसंत मालोक्य मृत्युमात्मनासनात् ମୃତ୍ୟୁ ସ୍ୱୟଂ ମୃତ୍ୟୁ ଆମକୁ କୁହାଗଲା ଯେତେବେଳେ ଭଗବାନ ଆସିଥିଲେ 43 ଅଧ୍ୟାୟ 17 ଶ୍ଳୋକରେ କୁହାଯାଇଥିଲା ସେ ଶ୍ଳୋକଟି ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ ମଲ୍ଲାନାମ ସନିର୍ ସେଥିରେ କୁହାଯାଇଥିଲା ଯେତେବେଳେ ଭଗବାନ ଦେଖୁଥିଲେ ସେଥିରେ ମୃତ୍ୟୁର୍ ଭୋଜପତେ କଂସ ତାଙ୍କୁ ଦେଖି ମୃତ୍ୟୁ ବୋଲି ଚିନ୍ତା କରୁଥିଲା ମୋର ମୃତ୍ୟୁ ଆସିଗଲେ ଯେତେବେଳେ ଭଗବାନ ଦେବୀଙ୍କ ଗର୍ଭରେ ଆସିଥିଲେ ସେତେବେଳେ ମଧ୍ୟ ସେ ଚିନ୍ତା କରିଥିଲା ଓହୋ ମେ ପ୍ରାଣ ହର ହରି ଗୁହା ମୋର ଯେ ପ୍ରାଣ ହରଣ କରିବେ ସେ ହରି ବର୍ତ୍ତମାନ ନିଶ୍ଚିନ୍ତ ଭାବରେ ଏ ଗୁହାରେ ରହିଛନ୍ତି ମୋତେ ହରଣ କରିବେ ମୋତେ ହତ୍ୟା କରିବେ ତେଣୁ ଆଜି ଯେତେବେଳେ ଭଗବାନ ଡେଉଁଛନ୍ତି କଂସ ଭାବିଲା ନିଶ୍ଚିନ୍ତ ଭାବରେ ବର୍ତ୍ତମାନ ମୋର ମୃତ୍ୟୁ ମୃତ୍ୟୁ ମହାତ୍ମନ ଆସନାତ୍ ମୋର ମୃତ୍ୟୁ ଆସିଗଲା ତେଣୁ ମୃତ୍ୟୁ ମହାତ୍ମନ ମୋର ଆତ୍ମନ ମୋର ମୃତ୍ୟୁ ଆସିଗଲା ତେଣୁ ଆସନାତ୍ ଯେଉଁ ବସିଥିଲା ବହୁତ ବଡ଼ ସବୁ ପ୍ରକାର ସରଞ୍ଜାମ ସବୁ ବହୁତ କମ୍ଫର୍ଟେବୁଲ ସିଟ୍ରେ ବସିଥିଲା କଂସ ବହୁତ ମଞ୍ଚ ସବୁଠାରୁ ବଡ଼ ଉଚ୍ଚ ମଞ୍ଚରେ ବସିଥିଲା ବହୁତ ପ୍ରକାର ସବୁ ସେଠାରେ ସବୁ ସାମଗ୍ରୀ ସବୁ ରହିଥିଲା ସୁଖ ମାସିନମ ବହୁତ ଆନନ୍ଦରେ ବସିଲା ଭଳିଆ ବ୍ୟବସ୍ଥା ସବୁ ହୋଇଥିଲା ଅନ୍ୟ ରାଜାମାନଙ୍କ ବିଷୟରେ କୁହାଯାଇଥିଲା ଆଉ କଂସ କଥା କ'ଣ କହିବା ତେଣୁ ସେ ଆସନାତ୍ କ'ଣ କଲା ନା ମନସ୍ୱୀ ସେ ମନସ୍ୱୀ ମନସ୍ୱୀ କହିବାର ଅର୍ଥ ହେଉଛି କ'ଣ ମନସ୍ୱୀ କହିଲେ ବୁଦ୍ଧିମାନ ବୁଦ୍ଧିମାନ କେତେ ବୁଦ୍ଧି ତାର ସାଇନ୍ସ ଉଠି ପଡ଼ିଲା ସ୍ୱସ୍ୱଥାୟ ଜଣେ ଉନ୍ନତର ବ୍ୟକ୍ତି ଆସିଲା ମାନେ ତାଙ୍କୁ ସମ୍ମାନ ଦେବ ନା ଆଉ ସେଠି କ'ଣ ବସିକି ରହିବ ଯେଇ ସମ୍ମାନ ଦେଇନଥିଲେ ରୋମହର୍ଷଣ ସୁତ ବଳରାମ ଯାଇଥିଲେ ଏଣେ ଯେଉଁ ମହାଭାରତ ଯୁଦ୍ଧ ହେଉଛି ଭାଇ ଭାଇ ଭିତରେ ଯୁଦ୍ଧକୁ ଦେଖିପାରିବେ ନାହିଁ ବୋଲି ପଳେଇଗଲେ ଭଗବାନ ବଳରାମ ପଳେଇଗଲେ ତୀର୍ଥ କରିବା ପାଇଁ ପଳେଇଗଲେ ତୀର୍ଥରେ ଯାଇ ଯେତେବେଳେ ପହଞ୍ଚିଲେ ନୈମିଷାରଣ୍ୟରେ ସେଠି ଆମର ଯେଉଁ ରହିଛନ୍ତି ରୋମହର୍ଷଣ ସୁତ ଆମର ଯିଏ ଭାଗବତ କହୁଛନ୍ତି ସୁତ କହୁଛନ୍ତି ତାଙ୍କର ପିତା ସେ ସେଠି ଭାଗବତ କହୁଥିଲେ କିନ୍ତୁ ସେ ତାଙ୍କୁ ସମ୍ମାନ ଜଣେଇଲେ ନାହିଁ ବୋଲି ସାଙ୍ଗେ ସାଙ୍ଗେ ଗୋଟେ କୁଶରେ ତାଙ୍କୁ ବିଦ୍ଧ କରିଦେଲେ ତାଙ୍କ ପ୍ରାଣ ନେଇଗଲେ ଭଗବାନ ବଳରାମ ପ୍ରଭୁ ସେ ଯାହା କଲେ ମଧ୍ୟ କିଛି ଭୁଲ କରିବେ ନାହିଁ କିଙ୍ଗ କ୍ୟାନ୍ ଡୁ ନୋ ରଙ୍ଗ ତେଣୁ ଆଜି କଂସ ସେ କଥା ଜାଣିଛି କଂସ ବି ଶୁଣୁଥିଲା ଏ କଥା ସବୁ ଜାଣିଛି ସବୁ ତେଣୁ କଂସ କ'ଣ କଲେ ନା ସହସ ଉତ୍ଥାୟ ସାଙ୍ଗେ ସାଙ୍ଗେ ଆସନାତ୍ ମନସୀ ସହସ ଉତ୍ଥାୟ ବୁଦ୍ଧିମାନ ବ୍ୟକ୍ତି ସିଏ ସାଙ୍ଗେ ସାଙ୍ଗେ ଉଠି ପଡ଼ିଲା ଆସନରୁ ଏବଂ ଜଗୃହେ ସୋ ଅସି ଚର୍ମଣି ତାଙ୍କୁ ସ୍ୱାଗତ କଲା କିଭଳି ଭାବରେ ନା ନିଜର ଯେଉଁ ରହିଥିଲା ତରବାରୀ ଢାଲ ସବୁ ରହିଥିଲା ଅସି କହିଲେ ତରବାରୀ ଚର୍ମଣି କହିଲେ ଢାଲ ଢାଲ ଏବଂ ତରବାରୀ ଧରିକି ପ୍ରସ୍ତୁତ ହେଇଗଲା ସ୍ୱାଗତ କରିବା ପାଇଁ ସ୍ୱାଗତମ କୃଷ୍ଣ ସୁସ୍ୱାଗତମ କୃଷ୍ଣ ସ୍ୱାଗତମ କୃଷ୍ଣ ସୁସ୍ୱାଗତମ କୃଷ୍ଣ ସ୍ୱାଗତମ ସୁସ୍ୱାଗତମ ସ୍ୱର୍ଣ୍ଣାଗତମ କୃଷ୍ଣ ସ୍ୱାଗତମ ସୁସ୍ୱାଗତମ ଶରଣାଗତମ କୃଷ୍ଣ ସ୍ୱାଗତମ କୃଷ୍ଣ ସୁସ୍ୱାଗତମ କୃଷ୍ଣ ସ୍ୱାଗତମ କୃଷ୍ଣ ସୁସ୍ୱାଗତମ କୃଷ୍ଣ
ସିଏ କିନ୍ତୁ ସ୍ୱାଗତ କରୁନଥିଲା ଆମେ ସ୍ୱାଗତ କରୁଛେ କଂସର ମୃତ୍ୟୁ ଆସିଗଲା ମୃତ୍ୟୁ କିଏ ସ୍ୱାଗତ କରିବ କେମିତି ମୃତ୍ୟୁ ମୁଁ ରକ୍ଷା ପାଇବେ ସେମାନେ ଚିନ୍ତା କରିବେ କେହି ଚାହିଁବେନି ସ୍ୱାଗତ କରିବେ ନାହିଁ କିନ୍ତୁ ଭକ୍ତ ଯିଏ ସ୍ୱାଗତ କରିବ ମୃତ୍ୟୁକୁ ଭାଗବତ ବର୍ଣ୍ଣନା କରାଯାଇଛି 11 ସ୍କନ୍ଧ 9 ଅଧ୍ୟାୟରେ ଆସିବ ସେ କଥା ଭଗବାନଙ୍କର ଜଣ ଅବତାର ଦତ୍ତାତ୍ରେୟ ସେ ସ୍ୱାଗତ କରୁଛନ୍ତି ମୃତ୍ୟୁକୁ ଲବ୍ଧ୍ୱା ସୁଦୁର୍ଲଭମ ଇଦମ୍ ବହୁ ସମ୍ଭବାନ୍ତେ ମାନୁଷ୍ୟମ ଅର୍ଥଦମ ଅନିତ୍ୟମ ଅପିହ ଧୀର ତୂର୍ଣ୍ଣଂ ଯତିତ ନ ପତିତ ଅନ୍ମୃତ୍ୟୁ ଯାବନ ନିଶ୍ରେୟ ସା ବିଷୟ ଖଳୁ ସର୍ବତ ସାତ୍ ଯେତେ ଦିନ ପର୍ଯ୍ୟନ୍ତ ଯେତେ ଶୀଘ୍ର ମୃତ୍ୟୁ ଆସିବ ସେତେ ଭଲ ତୂର୍ଣ୍ଣଂ ଯେତେ ଶୀଘ୍ର ମୃତ୍ୟୁ ଆସିବ ସେତେ ଭଲ ତେଣୁ ମୃତ୍ୟୁ ଆସିବା ପୂର୍ବରୁ ଆମେ ରେଡ଼ି ହେଇଯିବାର ଅଛି ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ ହରେ ହରେ
हरे राम राम राम। मृत्यु आसवा पूर्व आम रेडी हो गल सर असुविधा ना कौन आम स्वागत करवा भगवान हूँ मृत्यु एवं भगवान हूँ अमृत। भगवद गीता नवम अध्याय भगवान कहले तपामि हम अहम वर्षम निगृहामि उत्सुजामि च अमृतं च मृत्युश्च सदसत चाहम अर्जुन। भगवान को जब आम स्वागत करवा भगवान आम पाखे अमृत रूप से आसी पहुँचे किंतु जदि भगवान को स्वागत न करवा भगवान मृत्यु रूप से आसी पहुँचे यहाँ आमर चॉइस निर्भर कर मृत्यु रूप से आम स्वागत करवा ना अमृत रूप से स्वागत करवा। तेणु कंस मृत्यु रूप से स्वागत करूला किभली स्वागत करूला ना सो अशी चर्मणी अशी जो खंडा धरला से खंडार सब हत्या करा चिंता कर छा पा हत्या कर खंडार पथर से पकईक मारी छा सप्तम पिलाटे कुआडे पड़ा जापरला ना कंस नल जा गोटे गोटे जा मारि था एवं अष्टम गर्भ जो रही जाते भगवान तार मत को बदलदे अष्टम गर्भ जो आसीगले भगवान देवी गर्भ दशम स्क द्वितीय अध्याय वर्णना करा देवकी सर्वजगन्निवासो निवास भूता नितरांग्न रेजे भोजेन्द्र गेहे अग्निशिखेव रुद्धा। यही भाव में देवकी माँ गर्भर जो आसिले अष्टम गर्भर भगवान आसिले से कंस जा हत्या करवाई किंतु जिते देखला देवकी गर्भरे गर्भ रही से चिंता कला अहो मे प्राण हर हरि गुहा मोर जो प्राण को हरण करेंगे से निश्चिंत भाव गुहार रही तेणु तार बदली गला चिंता बदली गला कहला बर्तमान जब हत्या कर देवकी को मोर अपदस हम मोर अपदस हम तेणु जिते बहुत बेले देवकी को हत्या करने भावुला से चिंता कर नाला से हत्या करने उद्यत हो जाता कि बर्तमान चिंता कर मोर अपदस हम कही अपेक्षा करते भगवान से भावुँ दस मस गणुच्च दस मस क्यार हिसाब कर दस मस हेले आसवे सीए गर्भ आसव हत्या करी कि भगवान ताको चिटिंग करने अष्टम मस आविर्भूत हो गले भगवान जन्माष्टमी अष्टम मस आठ मस भगवान माँ गर्भर आविर्भाव हो गले। तेणु जहा हो तो आस देखला बेलू कौन ना किए ना सी गोटे झी कन्याटे तेणु सी पुणी दुर्गा देवी रूप आविर्भाव हो जाते एक सब रही कि तथापि से दुर्गा देवी कही तोर शत्रु अन्य स्थान में जन्म नहीं सारी तेणु से ट्रायल एंड एरर नहीं मेथड्रे सब हत्या करने दस दिन रू कम ऊर्ध जिते पिला अच्छे समस्त हत्या करदे गल सर कम सर आज किसी असुविधा ना सब शत्रु चल जाए निपात होजे कहीकि सब प्रकार व्यवस्था करता पुतना आसीला भगवान छः दिन रही पुतना चिरी पकाइला बकार पाटी ये सब भगवान ये भाव में सब रही लीला सब करते आज जिते भगवान आसी पहुँच जाऊँचे अशी चर्मणी से स्वागत करुच्ची कृष्ण को अशी चर्मणी स्वागत करुच्ची। तेणु पैंतीस श्लोक सनातन गोस्वामी कहते जे आभिसंतम कहले बेगेन मंचातम प्रविशंतम ये बेगरे आसिले कहीं देखिपारे ना से चढ़ चढ़ देखी ना पहाच चढ़ी जा कंस पहास कंस डेक बस नंस पहाच चढ़ बस बहुत उच्चा आसन ना उच्चा मंस रही कि भगवान आहाच चढ़ले ना भगवान ये बेगरे झाइले से आभिसंतम शब्द व्यवहार कर बेगेन मंचातम प्रविशंतम बहुत मानते गोटे तो डिया मारे आई पहुँचले से श्रीसुंद राधाकृंद से महाराज कहते गोटे डिहार से पहुँचीगले। तेणु बर्तमान छत्तीस श्लोक कहुच तंग खड्ग प्राणी विचरत आसु सेनं यथा दक्षिण सव्यमंबरे समग्रही दुर्विशहो अग्रतेजा यथो रगं तार्ख्य सुत प्रहस्य प्रस्यः। कहुचि तंग खड्गपाणी विचरत मासु जो भगवान आसी पहुँचीगले पहुँचीगले से खड्गपाणी भगवान कौन सी दरकार ना भगवान अच्छा खाली पानी यथेष आमर पानी अच्छा फूल पानी से हाथ में के फूल तोड़ी भगवान लगे କୁସୁମ ପାଣି, ତାଙ୍କ ନାମ ହେଇଯାଇଛି କୁସୁମ ପାଣି। କିନ୍ତୁ ଭଗବାନ ଖାଲି ପାଣିରେ ଗୋଟେ ଗୋଟେ ଚାପୁଡ଼ା ମାରିଥିଲେ ରଜକକୁ, ରଙ୍ଗକାର ରଜକୁ ମାରିଥିଲେ, ତାର ଶିରଚ୍ଛେଦ ହେଇଗଲା। ଖଡ଼ଗଠାଉ ଆହୁରି ଧାର ଅଛି ଭଗବାନଙ୍କ ହାତରେ, ଫୁଲ ପରି କୋମଳ ଏବଂ ଖଡ଼ଗଠାରୁ ମଧ୍ୟ ଆହୁରି ରହିଛି ଧାର ରହିଛି ତା ଦେହରେ, ସେ ହାତରେ। ତେଣୁ ଭଗବାନଙ୍କର କିଛି ହାତରେ ଧରିବା ଦରକାର, ଭଗବାନ ଖାଲି ହାତରେ ଯାଇଥିଲେ। କିନ୍ତୁ ଇଏ ଖଡ଼ଗ ପାଣି, ଏ ଖଡ଼ଗ ଧରି ଦଣ୍ଡାୟମାନ ହେଲା, ବିଚରନ୍ତ ମାସୁ ଆସିଲେ ସେ ଭାବୁଥିଲା ମୁଁ ହତ୍ୟା କରିଦେବି। ପ୍ରଥମେ ସେ ଚିନ୍ତା କରିଥିଲା, ଏହିପରି ଭାବରେ ସବୁ ପ୍ରକାର ବ୍ୟବସ୍ଥା କରିଥିଲା କୃଷ୍ଣଙ୍କୁ ହତ୍ୟା କରିବା ପାଇଁ। ଆସୁ ଆସୁ ପ୍ରଥମେ କୁବଳା ଏପଟ ଦ୍ୱାରା ହତ୍ୟା କରିଦେବ, ଗୋଟିଏ ଥର କାମ ସରିବ ବୋଲି ଚିନ୍ତା କରିଥିଲା। ଯଦି ମନେକର ନହେଲା, ଯଦି ନ ମିଳିଲା କିଛି ଅସୁବିଧା ନାହିଁ, କୋଇ ବାତ ନାହିଁ, ଅଷ୍ଟମଲ ଅଛନ୍ତି ତାକୁ ମାରିଦେବେ, ଜଣେ ମାନେ ଅଷ୍ଟମଲରୁ ଗୋଟିଏ ଗୋଟିଏ ମଲ ମୃତ୍ୟୁବରଣ କଲେ ବି କିଛି ଚିନ୍ତା ନାହିଁ। ସେ ମଲ୍ଲମାନେ ଏଭଳି ତାଙ୍କୁ ମର୍ମସ୍ଥାନରେ ଆଘାତ କରିଥିବେ, ପ୍ରହାର କରିଥିବେ, ସେ ୱିକ୍ ହେଇଯାଇଥିବେ, ବହୁତ ଦୁର୍ବଳ ହେଇଯାଇଥିବେ। ଅଷ୍ଟମ ମଲ୍ଲ ଯେତେବେଳେ ଯିବ ସେତେବେଳେ ତାଙ୍କୁ ବହୁତ ସହଜରେ ମାରିଦେବ, ଏଇଭଳି ଚିନ୍ତା କରିଥିଲେ। କିନ୍ତୁ ତଥାପି କୋଇ ବାତ ନାହିଁ, କେହି ନ ମାରିପାରିଲେ ମୁଁ ମଧ୍ୟ ମୋର ଖଡ଼ଗ ଧରି ବର୍ତ୍ତମାନ ହତ୍ୟା କରିବି, ଚିନ୍ତା କରିଥିଲା ସିଏ। ଏଇଭଳି ଭାବରେ ବହୁତ ପ୍ରକାର ମନରେ ଚିନ୍ତା, ମନସ୍ୱିନ ବୋଲି କୁହାଗଲା, ମନସ୍ୱୀ, ବହୁତ ମନରେ ଚିନ୍ତା କରିଥିଲା ଏ କଥା। ଯେତେବେଳେ ଆଜିର ତିଥିରେ ଏ କଥାଟି ସେ କହିଥିଲେ, 5534 ବର୍ଷ ତଳର କଥା, ଆଜିର ତିଥି ଫାଲ୍ଗୁନ ମାସ କୃଷ୍ଣ ଏକାଦଶୀ ତିଥିରେ, ଯେତେବେଳେ ନାରଦ ମୁନିଙ୍କ ଠାରୁ ଶୁଣିଲେ କଂସ ଯେ ଏଇଭଳି ଭାବରେ କୃଷ୍ଣ ହେଉଛନ୍ତି ତାଙ୍କର ଅଷ୍ଟମ ତାଙ୍କର ଶତ୍ରୁ, ତେଣୁ ଅକ୍ରୁରଙ୍କ ପାଖକୁ ଯାଇ କହିଲେ, ଅକ୍ରୁର କହିଲେ ଏଇଭଳି ଭାବରେ ସବୁ ତାଙ୍କର ଯେଉଁ ପ୍ଲାନ୍ ଅଛି ସବୁ କହିଦେଲେ। ତେଣୁ ଅକ୍ରୁର ତାଙ୍କୁ କହିଥିଲେ ଆଜିର ତିଥିରେ, ଦେଖ ରାଜନ ମନୀଷିତ ସଦ୍ରଗ ତବ ସ୍ୱାବଧ୍ୟ ମର୍ଜନମ ସିଦ୍ଧ ଅସିଦ୍ଧ ସମାଙ୍ଗ ଭୂତ୍ୱା ଦୈବଙ୍ଗୀ ଫଳ ସାଧନମ। କଂସର ଯେଉଁ ପ୍ଲାନ୍ ଥିଲା ମନସ୍ୱୀ, ବହୁତ ପ୍ରକାର ମନରେ ଚିନ୍ତା କରିଥିଲା, ଏମିତି କରିବି ସେମିତି କରିବି ସେମିତି କରିବି ସେମିତି କରିବି, ଶତ୍ରୁକୁ ପୁରା ହତ୍ୟା କରିବି, ଏଇଟା ନହେଲେ ସେଇଟା, ସେଇଟା ନହେଲେ ସେଇଟା, ବିକଳ୍ପ କରି 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 ବହୁତ ପ୍ରକାର ବିକଳ୍ପ କରିଥିଲା ମନସ୍ୱୀ, ମନରେ ଏଇଟା ଚିନ୍ତା କରିଥିଲା। ମନରେ ସେ ଚିନ୍ତା କଲା ନାହିଁ ଭଗବାନଙ୍କ ଭଜନ କରିବା, ଭଲ ଭଜନ କରିବା ପାଇଁ। ସବୈ ମନଃ କୃଷ୍ଣ ପଦାର ବିନ୍ଦୟୁ, ଏଇ ମନକୁ ଭଗବାନ ପାଦ ପଦ୍ମରେ ଲଗିବା କଥା। ମନ ଦ୍ୱାରା ଭଗବତ ଗୀତାରେ ଭଗବାନ କହିଲେ ମନ୍ମନା ଭବ, ମନରେ ମୋତେ ଚିନ୍ତା କର, ମନରେ କଂସ ମଧ୍ୟ ଭଗବାନ କଥାକୁ ଆଜ୍ଞା କରି ଶିରଧାର୍ଯ୍ୟ କରିଥିଲା, ଭଗବାନ ମନରେ ଚିନ୍ତା କରୁଥିଲା, ମନ୍ମନା ଭବ ଭଗବାନଙ୍କୁ ମନରେ ଚିନ୍ତା କରୁଥିଲା କଂସ। କଂସ ଯେଉଁଭଳି ଭାବରେ ଚିନ୍ତା କରୁଥିଲା ଆମେ ସେତେବେଳେ ଚିନ୍ତା କରିପାରିବା ନାହିଁ, ଏଭଳି ଭାବରେ ଆମେ ଗତକାଲି କହୁଥିଲୁ ଆସିନ ସମ୍ବିଷନ ତିଷ୍ଠନ ଭୁଞ୍ଜାନ ପର୍ଯ୍ୟଟନ ମହି ଚିନ୍ତୟାନ ହୃଷି କେସ, ମନରେ ଚିନ୍ତା କରୁଥିଲା, ବସିଲା ବେଳେ ଚିନ୍ତା କରୁଥିଲା, ଶୋଇଲା ବେଳେ ଚିନ୍ତା କରୁଥିଲା, ଖାଇଲା ବେଳେ ଚିନ୍ତା କରୁଥିଲା, ସବୁବେଳେ ଚିନ୍ତା କରୁଥିଲା। ମହାପ୍ରଭୁ ମଧ୍ୟ ସେ କଥା କହିଥିଲେ ସବୁବେଳେ ଚିନ୍ତା କର, କି ଭୋଜନେ କି ଶୟନେ କି ବା ଜାଗରଣେ ଅହର୍ନି ଜନେ କି ଶୟନେ କି ବା ଜାଗରଣେ ଅହର୍ନିଶ ଚିନ୍ତ କୃଷ୍ଣ ବୋଲ ହବଦନେ ଅହର୍ନିଶ ଚିନ୍ତ କୃଷ୍ଣ ବୋଲ ହବଦନେ ଦଶ ପାଞ୍ଚ ମିଲି ନିଜ ଦ୍ୱାରେ ତେ ବସିଆ ଦଶ ପାଞ୍ଚ ମିଲି ନିଜ ଦ୍ୱାରେ ତେ ବସିଆ କୀର୍ତ୍ତନ କର ସବେ ହାତେ ତାଲି ଦିଆ କୀର୍ତ୍ତନ କର ସବେ ହାତେ ତାଲି ଦିଆ ହରି ହର ଏ ନମ କୃଷ୍ଣ ଯାଦବାଏ ନମ ହରି ରେ ନମ କୃଷ୍ଣ ଯାଦବାଏ ନମ ଗୋପାଳ ଗୋବିନ୍ଦ ରାମ ଶ୍ରୀ ମଧୁସୂଦନ ଗୋପାଳ ଗୋବିନ୍ଦ ରାମ। କିନ୍ତୁ କଂସ ମଧ୍ୟ ଚିନ୍ତା କରୁଥିଲା ଇଏ ଅସୌମୟା ହତ ଶତ୍ରୁ ହନିଷେ ଚା ପରାନପି ଈଶ୍ୱରମ୍ ହମ୍ ଭୋଗୀ ଶୁଦ୍ଧମ୍ ବଳବାନ ସୁଖୀ। ସିଏ ବି ଚିନ୍ତା କରୁଥିଲା ଇଏ ମୋର ଶତ୍ରୁ କ'ଣ ମୋ ଦ୍ୱାରା ଅସୌମୟା ହତ ଶତ୍ରୁ ଏ ଶତ୍ରୁକୁ ମୁଁ ମାରିଦେଲି ସେ ଅସୌମୟା ହତ ଶତ୍ରୁ ହନିଷେ ଚାପରାଣ ଆଉ ଯେତେ ଜଣ ଶତ୍ରୁ ରହିଛନ୍ତି ତାଙ୍କୁ ସବୁ ହତ୍ୟା କରିବି ଏସବୁ କହୁଥିଲା ନା ଅକ୍ରୁରଙ୍କୁ ଆଜିର ତିଥିରେ କହିଥିଲା ମନେ ଅଛି ଆମେ ଆରମ୍ଭରେ କହିଥିଲୁ ଦଶମ ସ୍କନ୍ଧ ଛତିଶ ଅଧ୍ୟାୟରେ ଏସବୁ କଥା ରହିଛି ହଁ ସବୁ ପ୍ଲାନ୍ ପ୍ରୋଜେକ୍ଟ କରିଥିଲା ମନସ୍ୱୀ ସେଥିପାଇଁ ସୁଖଦେବ ଗୋସ୍ୱାମୀ ମନସ୍ୱୀ ସିଏ ବହୁତ ମନରେ ବହୁତ ପ୍ରକାର ଚିନ୍ତା କରିଥିଲା ମନସ୍ୱୀ ବୋଲି ତାକୁ କହିଛନ୍ତି ମନସ୍ୱୀ ସିଏ ତେଣୁ ବର୍ତ୍ତମାନ ଯେତେବେଳେ ଭଗବାନ ଆସିଗଲେ ଥଙ୍ଗ ଖଡ଼ଗ ପ୍ରାଣୀ ବିଚରନ୍ତ ମାସୁ ଖୁବ୍ ଶୀଘ୍ର ସେ ବିଚରନ୍ତ କରୁଥିଲା ସିଏ ଆସିବା ପୂର୍ବରୁ ହତ୍ୟା କରିଦେବି ଖଡ଼ଗ ପ୍ରାଣୀ ଧରିକି ଢାଲ ଆଉ ଖଡ଼ଗ ଧରିକି ରହିଛି ସେନ ଯଥା ଦକ୍ଷିଣ ଦକ୍ଷିଣ ସଭ୍ୟ ମମ୍ବରେ ସେନ କହିଲେ ଚିଲ ବା ଯେଉଁ ଛଞ୍ଚାଣ ଯେଉଁ ରହିଛି ସେ ଯେଉଁଭଳି ଭାବରେ ସେଲ ତା ଛତିଶ ନମ୍ବର ଶ୍ଳୋକ ନାଇଁ କି ଛତିଶ ନମ୍ବର ଶ୍ଳୋକ କୁହାଯାଉଛି ଯେ ଦୁର୍ବିଷହ ଅଗ୍ର ତେଜା ଦୁର୍ବିଷହ ଦୁଃସହ ଉଗ୍ର ଭୟଙ୍କର ତେଜସ୍ୟ ସହ ଭଗବାନ ଇତି ଶେଷ ଭଗବାନ ଯେଉଁ ଆସୁଛନ୍ତି କିଭଳି ଆସୁଛନ୍ତି କଂସ ପାଇଁ ଭକ୍ତଙ୍କ ପାଇଁ ଭଗବାନ କେତେ ଆନନ୍ଦପ୍ରଦ କେତେ କ'ଣ ମଧୁର ସବୁ ମଧୁର ସିଏ ତାଙ୍କର ବହୁତ ସୁନ୍ଦର କେତେ ଲାବଣ୍ୟ ସାରମ ଏସବୁ ରହିଛି ବର୍ଣ୍ଣନା କରାଯାଇଛି କିନ୍ତୁ ଭକ୍ତ ଇଏ ଅଭକ୍ତ ପାଇଁ ସେ ହେଉଛନ୍ତି ଦୁର୍ବିଷହ ଉଗ୍ର ତେଜା ଦୁର୍ବିଷହ ଉଗ୍ର ତେଜା ଦୁର୍ବିଷହ କହିଲେ ସହି ହେବ ନାହିଁ ଏତେ ତେଜ ଯେମିତି ଭଗବାନଙ୍କର ରହିଛି ଚକ୍ର ରହିଛି ସୁଦର୍ଶନ ଚକ୍ରର ବହୁତ ତେଜ ରହିଛି ଦୁର୍ବାସ ସହିପାରିଲେ ନାହିଁ ଧାଇଁଲେ ଭାବିଲେ ଏଇ ଯେଉଁ ତେଜରୁ ରକ୍ଷା ହେବା ପାଇଁ ମୁଁ ଜଳରେ ବୁଡ଼ିଗଲେ ବୋଧେ ଆଉ ତେଜ ହେବ ନାହିଁ ଗର୍ଭଧକ ଜଳରେ ପ୍ରବେଶ କଲେ କିନ୍ତୁ ସେ ଯେଉଁ ରହିଛି ସୁଦର୍ଶନ ତାଙ୍କ ପଛରେ ଧାଇଁଲା ସେ ଜଳରେ ମଧ୍ୟ ସେ ତେଜ ଆସିଗଲା ସହିପାରିଲେ ନାହିଁ ଏସବୁ ବର୍ଣ୍ଣନା କରାଯାଇଛି ଯାହାଙ୍କର ଚକ୍ର ଏତେ ତେଜ ରହିଛି ସୁଦର୍ଶନ ନମସ୍ତୁଭ୍ୟମ ସହସ୍ରାରା ଅଚ୍ୟୁତ ପ୍ରିୟ ଏସବୁ ବର୍ଣ୍ଣନା କରାଯାଇଛି ତାଙ୍କର ସୁଦର୍ଶନର ସ୍ତୁତି କରିଛନ୍ତି ଅମ୍ବରୀଶ ମହାରାଜ ଅନେକ ଅଶେଷ ତେଜା ଯାହାଙ୍କର ଯଶ୍ୟ ପ୍ରଭା ପ୍ରଭବତୁ ଜଗଦଣ୍ଡ କୋଟି କୋଟି ସ୍ୱଶେଷ ବସୁଧା ଆଦି ବିଭୂତି ଭିନ୍ନମ ଯାହାଙ୍କର ଏ ହେଉଛି ବିଭୂତି ସୂର୍ଯ୍ୟ ଯାହାଙ୍କର ଅଶେଷ ତେଜା ଅନେକ ତେଜ ରହିଛି ଶେଷ ହେବ ନାହିଁ ତେଜ ଯାହାଙ୍କର ତେଣୁ ସେହି ଭଗବାନ ଯେତେବେଳେ ଏକାଦଶ ଅଧ୍ୟାୟରେ ଭଗବତ ଗୀତାରେ ତାଙ୍କର ଦେଖାଉଥିଲେ ବିଶ୍ୱରୂପ ସଞ୍ଜୟ ତାଙ୍କୁ ସେଇଟାକୁ ଡେସ୍କ୍ରାଇବ୍ କରୁଥିଲେ ବର୍ଣ୍ଣନା କରୁଥିଲେ ଦିବି ସୂର୍ଯ୍ୟ ସହସ୍ର ଭାବେ ଯୁଗପତ ଉତ୍ଥିତା ହଜାରେ ସୂର୍ଯ୍ୟ ଯଦି ଏକ ସମୟରେ ଉଦୟ ହେବେ ସେ ଯେଉଁ ଆଭା ହେବ ଯେଉଁ ଆଲୋକ ହେବ ସେଇ ଆଲୋକ ତାଙ୍କର ଥିଲା ବିଶ୍ୱରୂପରେ ଭଗବାନ ଦେଖାଉଥିଲେ ଆଜି ଭଗବାନ ତାଙ୍କ ଯାହାଙ୍କର ସେହି ଭଗବାନ ସ୍ୱୟଂ ଆସୁଛନ୍ତି ଦୁର୍ବିଷହ ଉଗ୍ର ତେଜା ଦୁର୍ବିଷହ କହିଲେ ଦୁଃସହ ଉଗ୍ର କହିଲେ ଭୟଙ୍କର ତେଜସ୍ୟ ସ ଭଗବାନ ଇତି ଶେଷ ସେଇ ଭଗବାନ ଭଗବାନ ଆସୁଛନ୍ତି କ'ଣ କିଭଳି ଭାବରେ ନା ଅମ୍ବରେ ଆକାଶରେ ଡେଇଁକିରି ଆସୁଛନ୍ତି ସେ ଗୋଟିଏ ଡିଆଁ ମାରିଲେ ଅମ୍ବରକୁ ଆସି ପହଞ୍ଚିଗଲେ ଭଗବାନ ଗୋଟିଏ ଡିଆଁରେ ପୃଥିବୀରୁ ଯାଇ ପହଞ୍ଚିଗଲେ ଆକାଶରେ ପହଞ୍ଚିଗଲେ ଗୋଟିଏ ଗୋଡ଼ ବଢ଼େଇ ଦେଇଥିଲେ ତିନି ଲୋକକୁ ସେ ମାପିଦେଲେ ଗୋଟିଏ ପାଦରେ ପୃଥିବୀର ଉପରେ ଯେତେ ଲୋକ ରହିଛି କ'ଣ କ'ଣ ପୃଥିବୀ ଉପରେ ହେଲା ଭୂଲୋକ ତାପରେ ଭୂବଲୋକ ତାପରେ ସ୍ୱର୍ଗଲୋକ ମହତ୍ଲୋକ ଜନଲୋକ ତପଲୋକ ବ୍ରହ୍ମଲୋକ ପର୍ଯ୍ୟନ୍ତ ଗୋଟିଏ ପାଦରେ ମାପିକିରି ବ୍ରହ୍ମଲୋକର ଉର୍ଦ୍ଧ୍ୱରେ ଯେଉଁ ସାତଟି ଆବରଣ ରହିଛି ଯେଉଁ ଆବରଣ ପ୍ରତି ଆବରଣ ତା ପୂର୍ବ ଆବରଣଠାରୁ ଦଶ ଗୁଣ ଅଧିକା ପାଞ୍ଚଶହ ଇଏ ହେଉଛି ପଚାଶ କୋଟି ମାଇଲ ପଚାଶ କୋଟି ଯୋଜନ ପାଞ୍ଚଶହ କୋଟି ଯୋଜନ ପାଞ୍ଚ ହଜାର କୋଟି ଯୋଜନ ପଚାଶ ହଜାର କୋଟି ଏଇଭଳି ଭାବରେ ସବୁ ସାତଟା ଯାକ ଆବରଣକୁ ଭେଦ କରି ଭଗବାନ ଗୋଟିଏ ପାଦରେ ଯାଇ ପହଞ୍ଚିଗଲା ଚିତ୍ ଜଗତରେ ପହଞ୍ଚିଗଲା ଭଗବାନ ପାଦ ଯାହାକୁ ସ୍ୱାଗତ କରିଛନ୍ତି ବ୍ରହ୍ମା ଏବଂ ସେଇ ପାଦ ଯେଉଁ ଗଲା ଭଗବାନଙ୍କ ପାଦ ନଖ ଏଇ ମାଧ୍ୟମରେ ଗୋଟେ ଗହ୍ୱର ସୃଷ୍ଟି ହେଲା ଗର୍ତ୍ତ ସୃଷ୍ଟି ହେଲା ଯେଉଁ ଗର୍ତ୍ତରେ ଗଙ୍ଗାଦେବୀ ଆସିଛନ୍ତି ସ୍ୱତଃସାମ ବି ଜାହ୍ନବୀ ତେଣୁ ସେହି ଭଗବାନ ଅମ୍ବରରେ ସେନ ଯଥା ସେନ ବିବ ସେନ କହିଲେ ଏଇ ଯେଉଁ ରହିଛି ବାଜପକ୍ଷୀ ବା ଛଞ୍ଚାଣ
ଦକ୍ଷିଣ ସଭ୍ୟମ କହିଲେ ଦକ୍ଷିଣେ କଦାଚିତ ସଭ୍ୟେଚ କଦାଚିତ କେତେବେଳେ ଡାହାଣକୁ କେତେବେଳେ ଦେଉଛି ତାକୁ ହତ୍ୟା କରିବା ପାଇଁ କଂସର ବର୍ତ୍ତମାନ ମଧ୍ୟ ବୁଦ୍ଧି ଆସୁନାହିଁ ମନସ୍ୱୀ ସିଏ ଏଭଳି ମନସ୍ୱୀ ସିଏ ଏଭଳି ମଧ୍ୟ ପସନ୍ନ ବି ନ ପଶ୍ୟତି ତେଣୁ ବିଚରନ୍ତମ ଭ୍ରମନ୍ତମ କଂସ ଯାଉଛି କେତେବେଳେ ଡାହାଣ ପଟେ କେତେବେଳେ ବାଁ ପଟେ ହତ୍ୟା କରିବ ବୋଲି ଖଡ଼ଗ ପାଣି ତମ ଖଡ଼ଗ ପାଣି କହିଲେ ଖଡ଼ଗ ଧରିକି ରହିଛି ଭଗବାନଙ୍କର କୌଣସି ଖଡ଼ଗ ନାହିଁ ଭଗବାନ ଖାଲି ହାତରେ ଯାଇଛନ୍ତି କଂସ ତାର୍କ୍ଷସୁତ ତାର୍କ୍ଷସୁତ କିଏ ତାର୍କ୍ଷସୁତ ହେଉଛନ୍ତି କିଏ ଗରୁଡ଼ 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 ଧ୍ୱଜ ଗରୁଡ଼ ତାର୍କ୍ଷସୁତ ନା ଗରୁଡ଼ ତାର୍କ୍ଷ ହେଉଛନ୍ତି କଶ୍ୟପ କଶ୍ୟପଙ୍କର ସୂତ୍ର ହେଉଛନ୍ତି ତାର୍କ୍ଷସୁତ କଶ୍ୟପଙ୍କର ସୂତ୍ର ହେଉଛନ୍ତି ଗରୁଡ଼ କଶ୍ୟପଙ୍କର ସମସ୍ତେ ସୂତ ଦେବତାମାନେ ତାଙ୍କର ପୁତ୍ର ଅସୁରମାନେ ତାଙ୍କର ପୁତ୍ର ପଶୁମାନେ ତାଙ୍କ ପୁତ୍ର ପକ୍ଷୀମାନେ ତାଙ୍କ ପୁତ୍ର ସର୍ପମାନେ ତାଙ୍କର ପୁତ୍ର ତାଙ୍କର ସମସ୍ତେ 17 ଜଣ ପତ୍ନୀ ଅଛନ୍ତି ଦକ୍ଷଙ୍କର 17 ଜଣ ପତ୍ନୀ ବିବାହ କରିଥିଲେ କଶ୍ୟପଙ୍କୁ ଦିତିଙ୍କ ଗର୍ଭରୁ ଆସିଥିଲେ ଦୈତ୍ୟମାନେ ଅଦିତିଙ୍କ ଗର୍ଭରୁ ଆସିଥିଲେ ଆଦିତ୍ୟମାନେ ତାପରେ ଏ ଦନୁଙ୍କ ଗର୍ଭରୁ ଦାନବମାନେ ଆସିଥିଲେ ବିନତାଙ୍କ ଗର୍ଭରୁ ଆସିଥିଲେ ଇଏ ଗରୁଡ଼ କଦ୍ରୁଙ୍କ ଗର୍ଭରୁ ଆସିଥିଲେ କିଏ ଯେଉଁ ସର୍ପମାନେ ଏସବୁ କଶ୍ୟପଙ୍କର ସମସ୍ତେ ପୁତ୍ର ଆମର ମଧ୍ୟ ଆମର ଗୋତ୍ର ହେଉଛି କଶ୍ୟପ ଗୋତ୍ର ଆମେ ମଧ୍ୟ କଶ୍ୟପ ଗୋତ୍ର ଆମର ତ ବର୍ତ୍ତମାନ ଆମେ ଅଚ୍ୟୁତ ଗୋତ୍ର ହେଇଗଲୁ କଶ୍ୟପଙ୍କ ଠାରୁ ସମସ୍ତେ ଆସିଛନ୍ତି ବହୁତ ସପ୍ରଦାୟ ସୃଷ୍ଟି ହେଇଛନ୍ତି କଶ୍ୟପଙ୍କ ଠାରୁ ତାର୍କ୍ଷ ତାଙ୍କ ନାଁ ହେଉଛି ତାର୍କ୍ଷ ତାର୍କ୍ଷସୁତ କଶ୍ୟପଙ୍କର ପୁତ୍ର ଯେ ଗରୁଡ଼ ଗରୁଡ଼କୁ ଯେଭଳି ଭାବରେ ତାର୍କ୍ଷସୁତ ଗରୁଡ଼ ଉରଗଂ ଯଥା ଉରଗଂ କହିଲେ ଉରୁରେ ଯେ ଗମନ କରେ ସର୍ପ ଗରୁଡ଼ ଯେଭଳି ଭାବରେ ସର୍ପକୁ ଆକ୍ରମଣ କରନ୍ତି ସର୍ପମିବ ପ୍ରସହ୍ୟ ପ୍ରସହ୍ୟ କହିଲେ ବହୁତ ବଳରେ ଜୋରରେ ଆସୁ ସତ୍ୱରଂ ସମଗ୍ରହିତ ଇଏ ଚିନ୍ତା କରୁଛନ୍ତି କଂସ ଚିନ୍ତା କରୁଛି ହତ୍ୟା କରିଦେବ ଖଡ଼ଗ ଆଉ ଢାଲ ଧରିକି କେବେ ବାଁ ପଟେ କେବେ ଡାହାଣ ପଟେ ଏମିତି ଯାଉଛି ଭଗବାନ ମଧ୍ୟ ସେଇଭଳିଆ ଯାଉଛନ୍ତି ବାମ ପଟେ ଡାହାଣ ପଟେ ହେଉଛନ୍ତି ଯେମିତି ଗରୁଡ଼ ଯେମିତି ସର୍ପକୁ ଆକ୍ରମଣ କରେ ଭଗବାନ ସେଇଭଳି ଭାବରେ ଆକ୍ରମଣ କରୁଛନ୍ତି କଂସକୁ ସତ୍ୱରଂ କହିଲେ ଆସୁ ବେଶୀ ଡେରି ହେଇନାହିଁ ଖୁବ୍ ଶୀଘ୍ର କ'ଣ କଲେ ନା ସମଗ୍ରହି ଭଗବାନ ତାକୁ ଧରିଦେଲେ ଏ ଖଡ଼ଗରେ ହତ୍ୟା କରିବା ପାଇଁ ଚିନ୍ତା କରୁଛି ଭଗବାନ ଏଭଳି ବେଗରେ ସତ୍ୱରଂ ଏଭଳି ବେଗରେ ଭଗବାନ ଧାଇଁଲେ ତା ସହିତ କେତେବେଳେ ବାଁକୁ କେତେବେଳେ ଡାହାଣକୁ ଏମିତି ଧାଇଁ ଧାଇଁକିରି ଭଗବାନ ଧରିଦେଲେ ତାର ଚୁଟିକୁ ଧରିଦେଲେ ଜଗ୍ରାହ ଜଗ୍ରାହ ମାନେ କ'ଣ ଧରିଲେ ଚୁଟିକୁ ଧରିଲେ ଆ ପରେ କୁହାଯିବ ଚୁଟିକୁ ଧରିଲେ ଭଗବାନ କେମିତି ଚୁଟି ଧରିଲେ ତାଙ୍କର ତ ଅଛି ମୁକୁଟ ଅଛି କେମିତି ଚୁଟିକୁ ଧରିଲେ ଏ ପ୍ରଶ୍ନ ଆସିବ ତେଣୁ 36 ନମ୍ବର ଶ୍ଳୋକରେ ଏଠି କୁହାଯାଉଛି ଶ୍ରୀଧର ସ୍ୱାମୀ କହୁଛନ୍ତି ଦୁର୍ବିସହମ କହିଲେ ଅଭିସହ୍ୟଂ ଉଗ୍ର ତେଜାଜସ୍ୟ ସ ଶ୍ରୀକୃଷ୍ଣ ଭଗବାନ ଏକାଧାରରେ ବହୁତ ଶୀତଳ ଚନ୍ଦ୍ର ଭଳି ଶୀତଳ କିନ୍ତୁ ଏକାଧାରରେ ମଧ୍ୟ ବହୁତ ଉଗ୍ର ତେଜ ରହିଛି ଭଗବତ ଗୀତାରେ ଭଗବାନ କହିଲେ ନା ତପାମିହମ ଅହମ୍ ବର୍ଷମ ମୁଁ ତପ ପ୍ରଦାନ କରେ ପୁଣି ମଧ୍ୟ ଥଣ୍ଡା ପ୍ରଦାନ ଶୀତ ପ୍ରଦାନ କରେ ବର୍ଷା ପ୍ରଦାନ କରେ ଯିଏ ଯେଉଁଭଳି ଭାବରେ ଯିଏ ଯଥାମାଂ ପ୍ରପଦ୍ୟନ୍ତେ ଯିଏ ଯେଉଁଭଳି ଭାବରେ ଭଗବାନଙ୍କୁ ଶରଣରେ ଯିବେ ଭଗବାନ ତାକୁ ସେହିଭଳି ଭାବରେ ବ୍ୟବହାର କରିବେ ଦୁର୍ବିସହଂ ଅଭିସହ୍ୟଂ ଉଗ୍ରଂ ତେଜ ଯଶସ ଶ୍ରୀକୃଷ୍ଣ ଏଇଭଳି ଭାବରେ ତେଜ ତାଙ୍କର ରହିଛି କଂସକୁ ତେଜ ଲାଗୁଛି ବହୁତ ଉତ୍ତପ୍ତ ହେଇଯାଉଛି ସେ ସହିପାରୁନାହିଁ ଦୁଃସହ କିନ୍ତୁ ଭକ୍ତଙ୍କୁ ବହୁତ ଆନନ୍ଦଦାୟକ ସିଏ ବହୁତ ଆନନ୍ଦ ଦେଉଛନ୍ତି ସନାତନ ଗୋସ୍ୱାମୀ କହୁଛନ୍ତି ଅସହ୍ୟ କହିଲେ ତୀବ୍ର ପରାକ୍ରମ ଭଗବାନଙ୍କର ତତ୍ ଦୃଷ୍ଟାନ୍ତେନ ଲୀଳୟା ଅନାୟାସେନ ଗ୍ରହଣ ଭାବି ସୂଚିତନ୍ କେମିତି ତୀବ୍ର ପରାକ୍ରମ ରହିଛି ନା ତାର ଦୃଷ୍ଟାନ୍ତ ଦେଉଛନ୍ତି ଲୀଳୟା ଲୀଳୟା କହିଲେ ଅନାୟାସରେ ଅନାୟାସରେ ଭଗବାନ ତାର ଜଗ୍ରାହ କହିଲେ ତା ଚୁଟିକୁ ଧରି ପକେଇବେ କେମିତି ଚୁଟିକୁ ଧରିବେ ସେ ତ କିରୀଟି ପିନ୍ଧିଥିଲା ମୁକୁଟ ପିନ୍ଧିଥିଲା
ତାହେଲେ କିରିଟିକି କେମିତି ତାର ମୁକୁଟକୁ ମୁକୁଟ କୁଆଡ଼େ ଗଲା, ଚୁଟିରେ ଧରିଦେଲେ କେମିତି? ପର ଶ୍ଳୋକରେ କୁହାଯାଉ, 37 ଶ୍ଳୋକରେ କୁହାଯାଉଛି, ପ୍ରଗୃହ୍ୟ କେଶେ ସୁଚଳତ୍ କିରୀଟଂ ନିପାତ୍ୟ ରଙ୍ଗୋ ପରିତୁଙ୍ଗ ମଞ୍ଚାତ୍ ତସ୍ୟୋପରିଷ୍ଠାତ୍ ସ୍ୱୟମବ୍ଜନାଭ ପପାତ ବିଶ୍ୱାସ ଆତ୍ମତନ୍ତ୍ର। ପ୍ରଗୃହ୍ୟ 37 ନମ୍ବର ଶ୍ଳୋକରେ କୁହାଯାଉଛି, ପ୍ରଗୃହ୍ୟ କେଶେଷୁ ଚଳତ୍ କିରୀଟଂ, ଚଳତ୍ କିରୀଟଂ ଅନ୍ୱୟରେ ଏଇଟା ଆସିବ, କାବ୍ୟ ଆକାରରେ ସେପଟେ ଲେଖା ହେଉଛି କିନ୍ତୁ ଅନ୍ୱୟ କଲେ ଏଇଟା ଆସିବ, ଗଦ୍ୟ ଆକାର ହେଲେ ଏଭଳି ଲେଖା ହେବ, ଚଳତ୍ କିରୀଟ ସବୁ ବାମେ ସଭ୍ୟ ଏ କ'ଣ ଡାହାଣରେ ବାହାକୁ ସବୁ ଯାଉଥିଲେ ତ, ଯେଉଁ ବୁଲୁଥିଲେ ଖୁବ୍ ବେଗରେ ବିଚରନ୍ତ ମାସୁମ ଦକ୍ଷିଣ ସଭ୍ୟ, କେତେବେଳେ ବାମ ଦିଗକୁ କେତେବେଳେ ଡାହାଣ ଦିଗକୁ ଯାଉଛି, ସଭ୍ୟ କହିଲେ ବାମ, ସେଥିପାଇଁ ସବ୍ୟସାଚୀ ଅର୍ଜୁନଙ୍କର ଗୋଟେ ନାମ ହେଉଛି ସବ୍ୟସାଚୀ, ସେ ବାମ ହାତରେ ମଧ୍ୟ କ'ଣ ତୀର ନିକ୍ଷେପ କରିପାରିବେ, କିନ୍ତୁ ତା ନାଁ ହେଉଛି ସବ୍ୟସାଚୀ, 10ଟା ନାମ ରହିଛି ଅର୍ଜୁନଙ୍କର, କ'ଣ କ'ଣ କିଏ କହିପାରିବେ ଜିକେ? ଆଚ୍ଛା ହଉ, ସେ ଯେଉଁ ବର୍ତ୍ତମାନ ସଭ୍ୟ କେତେ ବାମକୁ ଯାଉଛନ୍ତି କେତେ ଡାହାଣକୁ ଯାଉଛନ୍ତି, ଏ ଯେଉଁ ଦୌଡ଼ୁଥିଲେ ମାନେ ଖୁବ୍ ବେଗରେ ଦୌଡ଼ୁଛନ୍ତି ନା କଂସ, ତା ତ ଜଣାପଡ଼ୁଛି ସେ ଛୋଟିଆ ମଞ୍ଚ ନୁହଁ, ଆମେ ଭାବୁଛେ କ'ଣ ଆମେ ମଞ୍ଚମାନେ ଗୋଟେ ଛୋଟ ଜାଗାରେ ବସିଥିବୁ, ନା ବାମକୁ ଡାହାଣକୁ ଧାଉଁଛନ୍ତି ମାନେ ଖୁବ୍ ବେଗରେ, ମାନେ ବିରାଟ ବଡ଼ ମଞ୍ଚ ହେଇଥିବ ସିଏ, ଏଇଥିରୁ ଜଣାପଡ଼ୁଛି, ନହେଲେ କେମିତି ଧାଉଁଥିଲେ? ହଁ ଛୋଟିଆ ଜାଗା ଥିଲେ ଆମେ କ'ଣ ଯାଇପାରିବୁ ଛୋଟିଆ ଜାଗାରେ? ଭଗବାନ ଦେଉଛନ୍ତି ବାମକୁ କେତେ ଡାହାଣକୁ ଖୁବ୍ ବେଗରେ ଧାଉଁଛି, ବିରାଟ ବଡ଼ ମଞ୍ଚ ହେଇଥିଲା ସେ, ଉଚ୍ଚା ମଞ୍ଚ ହେଇଥିଲା ଯେଉଁ, ତେଣୁ ଏ ଯେଉଁ ଚଳତ୍ କିରୀଟଂ ଧାଉ ଧାଇ, ଏ ଯେଉଁ ଧାଇଁଲା ବେଳେ ଆଉ କିରୀଟିଟା ଆଉ ରହିଲା ନାହିଁ, କିରୀଟି ପଡ଼ିଗଲା, ଚଳତ୍ ବିଗଳତ କିରୀଟଂ ମୁକୁଟଂ ଯଶ୍ୟ ତଂ କଂସ, ସେ ନିଜେ ନିଜ ଏମିତି ଏତେ ଜୋରରେ ଯାଉଥିଲେ ମୁକୁଟଟା ଆଉ ରହିପାରିଲା ନାହିଁ, ମୁକୁଟଟା ପଡ଼ିଗଲା, ଚଳତ୍ କିରୀଟଂ, ତେଣୁ କିରୀଟ ଯେତେବେଳେ ପଡ଼ିଗଲା ଭଗବାନ ଧରିଗଲେ ତାଙ୍କ କେଶେଷୁ ପ୍ରଗୃହ୍ୟ, ତା କୁହାଗଲା ପୂର୍ବରୁ କୁହାଗଲା ଜଗୃହ ବୋଲି କୁହାଗଲା ନାଇଁ କି, 36 ଶ୍ଳୋକରେ ଜଗୃହ କୁହାଗଲା ନା, ସମଗ୍ରହିତ ଗ୍ରହଣ କରିଥିଲେ, ସମ୍ୟକ ରୂପେ ଗ୍ରହଣ କରିଥିଲେ, ସମଗ୍ରହିତ ସମଗ୍ରହିତ କହିଲେ ଜଗ୍ରାହ, ସମ୍ୟକ ରୂପେ ଗ୍ରହଣ କଲେ, ତା ଚୁଟିକୁ ଧରିଲେ, ଏଇଠି ବର୍ତ୍ତମାନ କହୁଛି ପ୍ରଗୃହ କେଶେଷୁ ଚଳତ୍ କିରୀଟ, ଯେତେବେଳେ ମୁକୁଟଟା ପଡ଼ିଗଲା ଭଗବାନ ସେ ଯେଉଁ ଧାଉଁଥିଲା ଏପଟ ସେପଟ ଏପଟ ସେପଟ ବାମ ପଟେ ଡାହାଣ ପଟେ ହତ୍ୟା କରିଦେବ ବୋଲି ଚିନ୍ତା କରୁଥିଲା, ଖଡ଼ଗ ଧରିଛି ଢାଲ ଧରିଛି, ଭଗବାନ ପାଖରେ କିଛି ନାହିଁ, ଭଗବାନ ନିହତା, ଭଗବାନ କୌଣସି ଅସ୍ତ୍ର ନାହିଁ, ନିଅସ୍ତ୍ର କ'ଣ ନିରସ୍ତ୍ର, ଭଗବାନ ନିରସ୍ତ୍ର ହେଇକି ଯାଇଛନ୍ତି ଭଗବାନ। ଆମର ଗୋଟେ କଥା ଅଛି ଶିବ ଏ ଶିବାଜୀଙ୍କର କଥା, ଶିବାଜୀ ଯେତେବେଳେ ଯେଉଁ ଇଂରେଜମାନେ ସବୁ ଆସିଥିଲେ ସେ ସମୟରେ ସବୁ ଆସିଥିଲେ, କିଏ ଜଣେ ଆସିଥିଲେ ତାଙ୍କ ସହିତ ଇଏ କରିବା ପାଇଁ, ଶିବଜୀ କହିଲେ ଦେଖା କରିବା ପାଇଁ ଯାଇଥିଲେ ଖାଲି ହାତରେ ଯିବା ପାଇଁ, ଶିବାଜୀ କ'ଣ କଲେ ନା ତାଙ୍କ ହାତ ନଖରେ କ'ଣ ଲଗେଇଥିଲେ, ବାଘ ବାଘ ନଖ ଲଗେଇଥିଲେ ସେ ହାତରେ, ତେଣୁ ତାଙ୍କ ଯେତେବେଳେ ମିଶିଲେ ତାଙ୍କ ସହିତ ସେଇଠି ସେଇ ବାଘ ନଖରେ ତାକୁ ହତ୍ୟା କରିଥିଲେ, ଆମେ ସବୁ ପଢ଼ୁଥିଲୁ ଶିବାଜୀଙ୍କ ପିଲାଦିନେ ପଢ଼ୁଥିଲୁ, ହଁ ମନେ ଅଛି, ହଁ କିନ୍ତୁ ଭଗବାନ ବାଘ ନଖ ମଧ୍ୟ ଲଗେଇ ନାହାନ୍ତି ତାଙ୍କ, ଅଦ୍ଭୁତମ କ'ଣ ନା କ'ଣ ତବକର କମଳ ବରେ ନଖ ମଧୁତ ଶୃଙ୍ଗ ଦଳିତ ହିରଣ୍ୟ କଶିପୁ ତନୁ ଭୃଙ୍ଗ ଜୟ କେଶବଧିତ ନରହରି ରୂପ ଜୟ ଜଗଦୀଶ ହରେ ଜୟ ଜଗଦୀଶ ହରେ ଜୟ ଜଗଦୀଶ ହରେ। ଭଗବାନଙ୍କୁ ସେ ଅଦ୍ଭୁତ ଶୃଙ୍ଗମ ଅଦ୍ଭୁତ ନଖ କୁଆଡ଼େ ଗଲା, ଅଦ୍ଭୁତ ନଖ ନୃସିଂହଦେବ କୁଆଡ଼େ ଗଲେ, କୁଆଡ଼େ ଗଲେ ନୃସିଂହଦେବ କିଏ କହିପାରିବେ? ଭାଗବତ ପଞ୍ଚମ ସ୍କନ୍ଧେ ବର୍ଣ୍ଣନା କରାଯାଇଛି ଭଗବାନଙ୍କର ହରି ହରିବର୍ଷରେ ପ୍ରହଲାଦ ମହାରାଜ ସେ ନୃସିଂହଦେବଙ୍କର ଆରାଧନା କରୁଛନ୍ତି ନୃସିଂହଦେବଙ୍କର। ତେଣୁ ଇଏ ଯେଉଁ ବର୍ତ୍ତମାନ ଭଗବାନ କୌଣସି ଅସ୍ତ୍ର ଧାରଣ କରିନାହାନ୍ତି, ଭଗବାନ ଯଦି ଖାଲି ଫୁଙ୍କି ଦେଇଥାନ୍ତି ସେ ମୃତ୍ୟୁବରଣ କରିଥାନ୍ତା। ଭଗବାନ ଖାଲି ଇଚ୍ଛା କରିଥାନ୍ତେ, ସଙ୍କଳ୍ପ ମାତ୍ରରେ ସୃଷ୍ଟି ହେଉଛି, ଅନନ୍ତ କୋଟି ବିଶ୍ୱ ବ୍ରହ୍ମାଣ୍ଡ ସୃଷ୍ଟି ହେଉଛି, ସଙ୍କଳ୍ପ ମାତ୍ରକେ ଭଗବାନଙ୍କର ଏଭଳି ଶକ୍ତି ରହିଛି। ଅଙ୍ଗାନ ଯଶ ସକଳେ ଇନ୍ଦ୍ରିୟବୃତ୍ତି ମନ୍ତି, ଯେକୌଣସି ଅଙ୍ଗରେ ଯେକୌଣସି କାର୍ଯ୍ୟ ସେ କରିପାରିବେ ଭଗବାନ। ତେଣୁ ଭଗବାନ କୌଣସି ଅସ୍ତ୍ର ଧାରଣ କରିନାହାନ୍ତି, କିନ୍ତୁ ସିଏ ଯେଉଁ ଚିନ୍ତା କରୁଛି କଂସ ହତ୍ୟା କରିଦେବ, ଢାଲ ଏବଂ ତରବାରୀ ଧରି ବାମକୁ କେତେବେଳେ ଡାହାଣକୁ ଧାଉଁଛି, ଖୁବ୍ ବେଗରେ ଧାଉଁଛି, କିନ୍ତୁ ଭଗବାନ କ'ଣ କଲେ ନା ଚଳତ୍ କିରୀଟି ତାର ଢାଇଁଲା ବେଳେ ମୁକୁଟଟା ପଡ଼ିଗଲା, କେଶେଷୁ ପ୍ରଗୃହ, ଭଗବାନଙ୍କୁ ସୁବିଧା ହୋଇଗଲା, କେଶକୁ ଧରିଦେଲେ ପ୍ରଗୃହ, କେଶକୁ ପ୍ରଗୃହ ଗ୍ରହଣ ପ୍ରକର୍ଷେଣ ଗୃହୀତ୍ୱା, ଲାବଣ୍ୟଂ କେଶ ଧାରଣମ୍। କଳିଯୁଗରେ କଳିଯୁଗ ଶେଷ ହେଇଯାଉଥିଲା ନା, ଦ୍ୱାପର ଯୁଗ ଅନ୍ତିମ କଳିଯୁଗ ଆରମ୍ଭ ହୋଇଗଲା, ଭଗବାନ ଥିଲାବେଳେ କଳିଯୁଗ ଆସିଗଲାଣି, ସେ ପ୍ରବେଶ କରିପାରୁନଥିଲେ ଭଗବାନ ଅଛନ୍ତି ବୋଲି, କିନ୍ତୁ କଂସ ପାଖରେ ପ୍ରବେଶ କରିଯାଇଥିଲେ। ଲାବଣ୍ୟଂ କେଶ ଧାରଣମ୍, କେଶ ବଡ଼ ବଡ଼ କେଶ ଥିଲା, କେଶକୁ ଧାରଣ କଲେ ଭଗବାନ। ଯେତେବେଳେ ପ୍ରଭୁପାଦ ମହାରାଜ ଯାଇଥିଲେ ପାଶ୍ଚାତ୍ୟ ଜଗତକୁ, ସେତେବେଳେ ସେ ଦେଖିକିରି ଏଇଟା ଚିନ୍ତା କରିଥିଲେ, ଭାଗବତ ଦ୍ୱାଦଶ ସ୍କନ୍ଧରେ ଆସିବ ସେ କଥା, ପ୍ରଥମ ଅଧ୍ୟାୟରେ କଳିକାଳର ଲକ୍ଷଣ ରହିକି ବର୍ଣ୍ଣନା କରାଯାଇଛି, ଭବିଷ୍ୟତବାଣୀ ଦିଆଯାଇଥିଲା, ସେତେବେଳେ 2500 ବର୍ଷ 5000 ବର୍ଷ ପୂର୍ବର ଘଟଣା। କିନ୍ତୁ ଯେତେବେଳେ ପ୍ରଭୁପାଦ ମହାରାଜ ଗଲେ ପାଶ୍ଚାତ୍ୟ ଜଗତକୁ, ସେତେବେଳେ ଦେଖିଲେ ପୁରୁଷ ଲୋକମାନେ ବହୁତ ବଡ଼ ବଡ଼ କେଶ ରଖିଛନ୍ତି, ସ୍ତ୍ରୀ ଲୋକମାନଙ୍କର ବବକଟ। ତେଣୁ ସେ ଏଇ ଭାଗବତ ଶ୍ଳୋକକୁ ମନେ ପକାଇଲେ ସିଏ ପ୍ରଭୁପାଦ ମହାରାଜ, ଲାବଣ୍ୟମ୍ କେଶ ଧାରଣମ୍। କଳିଯୁଗରେ ଲୋକମାନେ, ପୁରୁଷ ଲୋକମାନେ ଯଦି ଭାବିବେ କେଶକୁ ଯଦି ବଢ଼େଇକି ବଢ଼ିବେ, ସ୍ତ୍ରୀ ଲୋକ ଭଳି କେଶକୁ ବଢ଼େଇବେ, ତାହେଲେ ସେଇଟା ହେଉଛି ସୁନ୍ଦର ଦେଖାଯିବ ବୋଲି ଚିନ୍ତା କରିବେ ସେମାନେ। କଳିଯୁଗରେ ଏସବୁ ଲକ୍ଷଣ ସବୁ ରହିଛି, ତେଣୁ ଆମ ହରିଚରଣ ବାବୁ ଠିକ୍ ଧରିଛନ୍ତି। ତେଣୁ ହିପି ଥିଲା ସେ ଲାବଣ୍ୟମ୍ କେଶ ଧାରଣମ୍, କେଶ ଧାରଣ କରିଥିବ, କଳିଯୁଗର ପ୍ରବେଶ ଆସିଯାଇଥିଲା, ସମୟ ଆସି ଲାବଣ୍ୟ କେଶ ଧାରଣ କରିବେ, ତେଣୁ ଭଗବାନ କେଶକୁ ଧରିଲେ ପ୍ରଗୃହ କେଶେଷୁ। ଏ ଯେଉଁ ଲୀଳା ସବୁ ରହିଛି, ଆର ତତ୍ତ୍ୱ ସବୁ ରହିଛି, ଏବଂ ଏମାନେ ସବୁ ପୂର୍ବ ଜନ୍ମରେ କ'ଣ ଥିଲେ ସେସବୁ ମଧ୍ୟ ରହିଛି, ଯଦି ମୋତେ ମନେ ପକାଇବେ ତାହେଲେ ମୁଁ କହିବି ସେ କଥା, ଆଗ କଂସବଦ୍ଧ ହଉ, ତାପରେ ଅନ୍ୟ କଥା କହିବା। ଭଗବାନ ଏହିଭଳି ଭାବରେ କେଶେଷୁ ପ୍ରଗୃହ ପ୍ରକର୍ଷେଣ ଗୃହୀତ୍ୱା, ଏଭଳି ଗ୍ରହଣ କଲେ ଭଗବାନ ଗୃହୀତ୍ୱା, କଂସ ଛାଟପିଟ ହେଉଥିବ, କଂସ ଯଦି ଖାଲି ଚୁପଚାପ ଠିଆ ହେଇଥିବ ତା ନୁହଁ, ସେ ଛାଟପିଟ ହେଉଥିବ କେମିତି ମୁକୁଳିଆ ହେବା ପାଇଁ, ତେଣୁ ଭଗବାନ ପ୍ରଗୃହ କୁହାଯାଉଛି, ପ୍ରକର୍ଷେଣ ସେ ବହୁତ ଛାଟପିଟ ହେଉଛି ବାହାରି ହେବା ପାଇଁ, ବାହାରିଗଲେ ହତ୍ୟା କରିବ କିନ୍ତୁ ହତ୍ୟା କରିପାରୁନାହିଁ ଭଗବାନଙ୍କୁ, ଏଭଳି ଭାବରେ ଭଗବାନ ଇଏ ବ୍ୟବସ୍ଥା କରିଛନ୍ତି, ସେ ଛାଟିପିଟ ହେଉଛି, କିନ୍ତୁ ଭଗବାନ ପ୍ରକର୍ଷେଣ ଗ୍ରହିତ୍ୱା ବହୁତ ମାନେ ବହୁତ ଦୃଢ଼ ଭାବରେ ଧରିଛନ୍ତି, ମୁଞ୍ଚ ମୁଞ୍ଚ ଯେମିତି କହିଥିଲା ପୁତନା, ମୁଞ୍ଚ ମୁଞ୍ଚ ମୋତେ ଛାଡ଼, କିନ୍ତୁ ଭଗବାନ ଯାହାକୁ ଥରେ ଧରିବେ ତାକୁ ଛାଡ଼ିବେ ନାହିଁ, ଭଗବାନ ଯାହାକୁ ଥରେ ଧରିବେ ତାକୁ ଛାଡ଼ିବେ ନାହିଁ। ତେଣୁ ଇଏ ବହୁତ ଚେଷ୍ଟା କରିଛି ହୁଗୁଳି ଯିବା ପାଇଁ, ହୁଗୁଳିକି ପୁଣି ହତ୍ୟା କରିବ, କିନ୍ତୁ ଭଗବାନ ପ୍ରକର୍ଷେଣ ପ୍ରକର୍ଷେଣ ଗୃହୀତ୍ୱା, ପ୍ରଗୃହ କହିଲେ ପ୍ରକର୍ଷେଣ ଗୃହୀତ୍ୱା, ଖୁବ୍ ଦୃଢ଼ ଭାବରେ ଧରିକିରି କ'ଣ କଲେ, ତୁଙ୍ଗ ମଚାତ୍, ବହୁତ ଉଚ୍ଚ ମଞ୍ଚ ଥିଲା, କେତେ ଫୁଟ ହେଇଥିବ ସେଇଟା, ତୁଙ୍ଗ ମଚାତ୍ ଉନ୍ନତ ମଞ୍ଚ ଦେଶାତ୍, ରଙ୍ଗୋପରି ଯେଉଁ ରଙ୍ଗରେ ମଲ୍ଲଯୁଦ୍ଧ ହେଉଥିଲା ସେଇଠିକି ରଙ୍ଗୋପରି ରଙ୍ଗଭୂମି ଭାଗେ ନିପାତ୍ୟ, ଭଗବାନ ସେ ଧରିକିରି ସେ କେଶକୁ ଧରି ପକେଇଲେ ଫିଙ୍ଗିଲେ ତଳକୁ। ଭଗବାନ 11 ବର୍ଷର ବାଳକ କିଶୋର ବା ଯାହା ବି ହଉ, କିନ୍ତୁ କଂସ ବିରାଟ ରହିଛି, ଶରୀର ରହିଛି, କୁବଳାପିଡ଼କୁ ସେ କ'ଣ କବଳ କରିଦେଇଥିଲା, ସେଥିପାଇଁ କୁବଳାପିଡ଼, ମୁଁ ଶୁଣୁଥିଲି କୁବଳାପିଡ଼କୁ ସେ ମଧ୍ୟ ତାକୁ ନିଜ ଅଧୀନ କରିପାରିଥିଲା, କୁବଳାପିଡ଼କୁ କୁବଳାପିଡ଼ ଅବଶ୍ୟ ଜରାସନ୍ଧ ଦେଇଥିଲେ, ଯୌତୁକ ଡାଉରି ଦେଇଥିଲେ କଂସକୁ, ଯାହା ବି ହଉ ଇଏ କଂସକୁ ଭଗବାନ କ'ଣ କରେ ନା, ଚଳତ୍ ତାଙ୍କ ଯେଉଁ ପ୍ରଗୃହ କେଶେଷୁ ଚଳତ୍ କିରୀଟମ୍, କେଶକୁ ଧରିକିରି ନିପାତ୍ୟ ରଙ୍ଗ ପରି ନିପାତ୍ୟ, ଯେଉଁଠି ମଲ୍ଲ କ୍ରୀଡ଼ା ହେଉଥିଲା
ସେଇଠିକି ପକେଇଲେ ନିପାତ୍ୟ ପାତୟିତ୍ୱା ଅବ୍ଜନାଭ ଅବ୍ଜନାଭ କିଏ ପକେଇଲେ ନା ଅବ୍ଜନାଭ ଭଗବାନଙ୍କର ନାଭି ଦେଖାଯାଉଛି ସୁଖଦେବ ଗୋସ୍ୱାମୀ ଦେଖୁଛନ୍ତି ତେଣୁ ବର୍ଣ୍ଣନା ଯେଉଁଭଳି ଭାବରେ ଦେଖୁଛନ୍ତି ସେଇଭଳି ଭାବରେ ବର୍ଣ୍ଣନା କରୁଛନ୍ତି ଆପଣମାନେ ମଧ୍ୟ ଯଦି କ'ଣ ଏ ଶବ୍ଦରେ ପ୍ରବେଶ କରିବେ ଆପଣମାନେ ମଧ୍ୟ ଦେଖିପାରିବେ ସେ ଲୀଳାଟିକୁ ଅବ୍ଜ ନାଭ ଶବ୍ଦ କାହିଁ କୁହାଗଲା ନା ଭଗବାନ ନାଭିକୁ ସେ ଦେଖୁଛନ୍ତି ସୁଖଦେବ ଗୋସ୍ୱାମୀ ଅବ୍ଜ ପଦ୍ମ ଭଳି ଦେଖାଯାଉଛି ସେ ନାଭି ଅବ୍ଜ ନାଭ ଭଗବାନ ଗୋଟେ ତଳେ ଯେଉଁ ପିନ୍ଧନ୍ତି ତାଙ୍କର ବସ୍ତ୍ର ଧାରଣ କରନ୍ତି ଉପରେ କ'ଣ ଉତ୍ତରୀୟ ଧାରଣ କରନ୍ତି ଆଉ ସାର୍ଟ ଫାର୍ଟ କିଛି ପିନ୍ଧନ୍ତି ନାହିଁ ଉତ୍ତରୀୟ ଧାରଣ କରନ୍ତି ତେଣୁ ତାଙ୍କର ନାଭି ଦେଶକୁ ଦେଖିଲେ ସିଏ ତେଣୁ ଦେଖିକିରି ସେ ଅବ୍ଜ ନାଭ ଯେଉଁ ଅବ୍ଜ ନାଭ ହେଉଛି ବିଶ୍ୱାଶ୍ରୟ ବିଶ୍ୱାଶ୍ରୟ କହିଲେ ନିଖିଳାଧାର ଏତେନ ଗରିଷ୍ଠତ୍ୱ ମୁକ୍ତମ ଯେଉଁ ଭଗବାନଙ୍କର ନାଭିରୁ ଯେଉଁ ବାହାରିଥିଲେ ପଦ୍ମ ସେଇ ପଦ୍ମରେ ବାହାରିଛନ୍ତି ପଦ୍ମଯୋନି ବ୍ରହ୍ମା ବାହାରିଛନ୍ତି ଭୌତିକ ଜଗତ ସୃଷ୍ଟି ହେଇଛି ସେ ନାଭିରୁ ସେ ନାଭିରୁ ସମସ୍ତ ଭୌତିକ ଜଗତ ସୃଷ୍ଟି ହେଇଛି ଗର୍ଭୋଦକ ସାହି ବିଷ୍ଣୁଙ୍କର ଗର୍ଭ ଯେଉଁ ନାଭିରୁ ନାଭି ପଦ୍ମ ନାଭି ମଧ୍ୟ ଗୋଟେ ପଦ୍ମ ଭଳି ସୁନ୍ଦର ଦେଖିବା ପାଇଁ ନାଭି ଦେଖିକିରି ମଧ୍ୟ ଜଣେ ସେ ସୌନ୍ଦର୍ଯ୍ୟରେ ମୋହିତ ହେଇଯିବ ତେଣୁ ଅବ୍ଜନାଭ ଶବ୍ଦ ବ୍ୟବହାର କରାଗଲା ପଦ୍ମନାଭ ପଦ୍ମନାଭ ତେଣୁ ବିଶ୍ୱାଶ୍ରୟ ଯେଉଁ ବିଶ୍ୱର ଆଶ୍ରୟ ସବୁ ବିଶ୍ୱ ସେଇ ନାଭିରେ ଆଶ୍ରୟ ନେଇଛନ୍ତି ନିଖିଳାଧାର ଏତେନ ଗରିଷ୍ଠତ୍ୱ ମୁକ୍ତମ ଏଇଥିରୁ ଆମେ ଜାଣିବା ତାଙ୍କର କେତେ ସେଇ ଗରିଷ୍ଠତା ରହିଛି ସେ ନାଭିର ଆତ୍ମତନ୍ତ୍ର ଭଗବାନ ହେଉଛନ୍ତି ସ୍ୱତନ୍ତ୍ର ଭଗବାନ କାହାର ଅଧୀନରେ ନାହାନ୍ତି ଭଗବାନ ହେଉଛନ୍ତି ସ୍ୱତନ୍ତ୍ର ଆମେ ହେଉଛେ ପରତନ୍ତ୍ର ଆମେ ଭଗବାନଙ୍କର ବିନା ସାହାଯ୍ୟରେ ଆମେ କିଛି କରିପାରିବା ନାହିଁ ଗୋଟେ ଗଛ ଘାସ ପତ୍ରରେ ମଧ୍ୟ ହଲିପାରିବ ନାହିଁ ଆମେ ଏଭଳି ପରତନ୍ତ୍ର କିନ୍ତୁ ଭଗବାନ ହେଉଛନ୍ତି ସ୍ୱତନ୍ତ୍ର ସ୍ୱରାଟ ବୋଲି କୁହାଯାଇଛି ସେ ହେଉଛନ୍ତି ସ୍ୱରାଟ ସେ ଯାହା ଚାହିଁବେ ତାହା କରିବେ ତେଣୁ ପ୍ରଥମେ ସେ କଥା କୁହାଗଲା ସ୍ୱରାଟ ବୋଲି କୁହାଗଲା ଭଗବାନଙ୍କୁ ପ୍ରଥମ ସ୍କନ୍ଦ ପ୍ରଥମ ଅଧ୍ୟାୟ ପ୍ରଥମ ଶ୍ଳୋକରେ ତାଙ୍କୁ କୁହାଗଲା ସ୍ୱରାଟ ସ୍ୱତନ୍ତ୍ର ଆତ୍ମତନ୍ତ୍ର ସ୍ୱୟଂ ତସ୍ୟ ଭଗବାନ ଖାଲି ତାକୁ ନିପାତ୍ୟ କଲେ ତାକୁ ତଳକୁ ଫିଙ୍ଗିଦେଲେ ତାହା ନୁହଁ ସ୍ୱୟଂ ତସ୍ୟ କହିଲେ କଂସସ୍ୟ ଉପରିଷ୍ଠାତ୍ ଉପରିଭାଗେ ପପାତ ଭଗବାନ ମଧ୍ୟ ଡେଇଁଲେ ସେଠିକି ଭଗବାନ ମଧ୍ୟ ଡେଇଁଲେ କଂସକୁ ଫିଙ୍ଗିଦେଲେ ତା ଧରିକିରି ବାମ ହାତରେ ଧରିଥିବେ ଡାଣ ହାତରେ ଧରିବା ଦରକାର ନାହିଁ ଭଗବାନଙ୍କର ବାମ ହାତରେ ତାର କିଳି ଚଳ କ'ଣ ପ୍ରଗୃହେ କେସେସୁ ଏଭଳି ଭାବରେ ଧରିଥିଲେ କଂସ ଖଡ଼ଗ ଧରିକି ମଧ୍ୟ କିଛି କରିପାରିଲା ନାହିଁ ଓହରି ମଧ୍ୟ ପାରିଲା ନାହିଁ ପୁରା ଗୋଟେ କ'ଣ ଆମେ ଯେମିତି ଗୋଟେ ଛୋଟ ଇଏଟାକୁ ଧରିବା ଛୋଟିଆ ଗୋଟେ କ'ଣ ବସ୍ତୁଟେ ଧରିବା ସେହିଭଳି ଭାବରେ ସେ ଏହିଭଳି ଭାବରେ କିଛି କରିପାରିଲା ନାହିଁ ଓହରି ମଧ୍ୟ ପାରିଲା ନାହିଁ ଭଗବାନ ଧରିଲେ ପକେଇଲେ ପପାତ ନିପା ସେଇ ଯେଉଁ ମଞ୍ଚ ଉପରୁ ପକେଇଲେ ଯେଉଁଠି ମଲ୍ଲ କ୍ରୀଡ଼ା ଚାଲିଥିଲା ସେ ସାଇଡ଼୍ରେ ସବୁ ମରିଛନ୍ତି ପାଞ୍ଚ ଜଣ ମୃତ୍ୟୁବରଣ କରିଛନ୍ତି ସଳ କ'ଣ କିଏ ପ୍ରଥମେ ହେଉଛନ୍ତି ଚାଣୁର ଗୋଟେ ପର୍ବତ ଭଳିଆ ରହିଛି ତାପରେ ମୁଷ୍ଟିକ ସଳ ତୋଷଳ ଏମାନେ ସବୁ ବିରାଟ ବିରାଟ ପର୍ବତ ଭଳିଆ ସବୁ ରହିଛନ୍ତି ତେଣୁ ସେଇଠି ବର୍ତ୍ତମାନ ଭଗବାନ ତାକୁ ପକେଇଲେ ପକେଇକି ସ୍ୱୟଂ ଅବ୍ଜନାଭ ଆତ୍ମତତ୍ରମ ସ୍ୱୟଂ ଉପରିଷ୍ଠାତ୍ ସେଇ କଂସର ଉପରେ ପପାତ ଗୋଟେ ଡିଆଁ ମାରିଲେ ଯେଉଁଭଳି ଭାବରେ ଡିଆଁ ମାରିକି ଉପରକୁ ଯାଇଥିଲେ ସେଇଭଳି ଭାବରେ ଡିଆଁ ମାରି ତଳକୁ ଓହ୍ଲେଇଲେ ନାହିଁ ତଳକୁ ପଡ଼ିଲେ ମାନେ ତା ଉପରେ ପଡ଼ିଲେ କଂସର ଉପରେ ତେଣୁ ଆଉ କଂସ ବଞ୍ଚିଛି ତଥାପି ଲୋକମାନଙ୍କ ଭୟ ରହିଛି କଂସ ମରି ନା ଏତେ ବଡ଼ ବିରାଟ ବଡ଼ ସମସ୍ତଙ୍କୁ ଏତେ ଭୟରେ ରଖିଥିଲା ସମସ୍ତେ ଏତେ ଭୟଭୀତ ହେଇକି ରହିଥିଲେ ତଥାପି ସେମାନେ ଚିନ୍ତା କରୁଥିଲେ ବଞ୍ଚିଛି ଏ ମରି ନାହିଁ କିନ୍ତୁ ଆମେ ଜାଣିପାରୁଛୁ ମରିଯାଇଛି ବୋଲି କଂସ ବଧ ହେଇଗଲା କିନ୍ତୁ ଭଗବାନ ଜାଣିଛନ୍ତି କଂସ ବଧ ହେଇଯାଇଛି କଂସ ବଧ କରିଦେଇଛନ୍ତି ଭଗବାନ ଯେଉଁ ଫିଙ୍ଗିଲେ ସେଇଥିରେ ସେ ମୃତ୍ୟୁବରଣ କରିଗଲା କିନ୍ତୁ ଆଚ୍ଛା ଏଇ ଶ୍ଳୋକର ଭାଷ୍ୟରେ କୁହାଯାଉଛି ବିଶ୍ୱନାଥ ଚକୁର ଠାକୁର କହୁଛନ୍ତି ଏଠି ମଧ୍ୟ ପ୍ରଭୁପାଦ ମହାରାଜ ଗୋଟେ କହିଛନ୍ତି
ଭାଗବତରେ ସେଇଟା କୁହାଯାଏ। ଲୀଳା ପୁରୁଷୋତ୍ତମରେ ପ୍ରଭୁପାଦ ମାନେ ନିଜେ କହିଛନ୍ତି ଏଇଟା ଲୀଳା ପୁରୁଷୋତ୍ତମ ଶ୍ରୀକୃଷ୍ଣ ଗ୍ରନ୍ଥରେ ଶ୍ରୀ ପ୍ରଭୁପାଦ କଂସ ମୃତ୍ୟୁକୁ ଏହିପରି ବର୍ଣ୍ଣନା କରିଛନ୍ତି। ଅଚିରେ ଶ୍ରୀକୃଷ୍ଣ ଦୁଇ ଦିଗକୁ ପାଦ ରଖି କଂସ ଛାତି ଉପରେ ଚାପି ବସି ତାକୁ ବାରମ୍ବାର ଭୁସି ମାରୁଥିଲେ। କେବଳ ମାତ୍ର ତାଙ୍କର କେତୋଟି ଭୁସିରେ ହିଁ କଂସ ପ୍ରାଣତ୍ୟାଗ କଲା। ତେଣୁ ଡେଇଁ ପଡ଼ିଲେ ଡେଇଁ ପଡ଼ିକିରି ଦୁଇ ଦିଗକୁ ପାଦ ରଖିକିରି ଛାତି ଉପରେ ତେଣୁ ଯେଉଁ ପକେଇଲେ ଭଗବାନ ଯେଉଁ କେଶ ଧରିକି ତଳକୁ ପକେଇଲେ ସେ ଚିତ୍ପଟାଙ୍ଗ ହେଇକିରି ମୁଖଟା ଉପରକୁ ରହିଛି। ଏଇଭଳି ଭାବରେ ସେ ମୃତ୍ୟୁବରଣ ପଡ଼ିଛି। ତେଣୁ ଭଗବାନ ମଧ୍ୟ ତାକୁ ଫୁର୍ସତ ଦିଆହେଲାନି। ସେ ଗଡ଼ି ସେ ବଞ୍ଚିଥିଲା ସେତେବେଳେ ଜଣାପଡ଼ୁଛି ଯାହା ବଞ୍ଚିଥିଲା। ତେଣୁ ଟିକେ ଡେଇଁ ମାନେ ବୁଡ଼ିଯିବ କି ପଳେଇଯିବ କ'ଣ ଭଗବାନ ଆଉ ଫୁର୍ସତ ଦେଲେ ନାହିଁ। ସିଏ ନ ପଡ଼ୁଣୁ ଭଗବାନ ତା ଉପରେ ସେ ପଡ଼ିଗଲେ ପପାହାତ ଏବଂ ପଡ଼ିକିରି ପ୍ରଭୁପାଦ ମହାରାଜ କହୁଛନ୍ତି ତାର ଛାତି ଉପରେ ଭଗବାନ ବସିଗଲେ। ବସିକିରି ତାକୁ କ'ଣ କଲା ନା ବାରମ୍ବାର ଭୁସି ମାରୁଥିଲେ ଭୁସି ମାରୁଥିଲେ। କେବଳ ମାତ୍ର ତାଙ୍କର କେତୋଟି ଭୁସିରେ ହିଁ କଂସ ପ୍ରାଣତ୍ୟାଗ କଲା। କେତୋଟି ଭୁସିରେ ପ୍ରାଣତ୍ୟାଗ କଲା ଇଏ ଭାବୁଥିଲା ଧରିଥିବ ଖଡ଼ଗ ଧରିଥିଲା ସେ ଖଡ଼ଗ ତୁଆଡ଼େ ପଡ଼ିଯାଇଥିବ ଆଉ ନଥିବ ହାତରେ ଖଡ଼ଗ। ତେଣୁ ଏଇଭଳି ଭାବରେ କଂସ ମୃତ୍ୟୁବରଣ କଲା। ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଯେ ତସ୍ୟ ପରିଷ୍ଠା ଇତି ସ୍ୱସ୍ୟ ଭୂତଳା ଭୂତଳାଘାତ ଭାବାର୍ଥମ ନିଜେ ମଧ୍ୟ ସେ ଭୂତଳକୁ ଆଘାତ କରିବା ସେଠି ମଧ୍ୟ ପଡ଼ିଲେ ନିଜେ ଡେଇଁଲେ। ବିଶ୍ୱାସ ଇତି ସ୍ୱଭାବ ନେଇବ ତଂ ମାରୟିତୁମ୍ ଇତି ଭାବ। ବିଶ୍ୱର ଆଶ୍ରୟ ରହିଛନ୍ତି କିନ୍ତୁ ତାଙ୍କୁ ମାରିବା ପାଇଁ ତାଙ୍କର ଭାବ ରହିଛି। ବିଶ୍ୱର ଆଶ୍ରୟ ହେଲେ ମଧ୍ୟ ସବୁକିଛି ଆଶ୍ରୟ କଂସର ମଧ୍ୟ ସେ ଆଶ୍ରୟ କିନ୍ତୁ ଆଶ୍ରୟ ଗ୍ରହଣ କଲା ନାହିଁ। ଆଶ୍ରୟ ଲୟା ଭଜେ କୃଷ୍ଣ ତାରେ ନାହିଁ ତ୍ୟଜେ ଆଶ୍ରୟ ଲୟା ଭଜେ କୃଷ୍ଣ ତାତେ ନାହିଁ ତ୍ୟଜେ ମରେ ଅକାରଣ ଆର ସବ ମରେ ଅକାରଣ। ଭଗବାନ ଆମର ଆଶ୍ରୟ ତତ୍ତ୍ୱ ଏ ଦଶମ ସ୍କନ୍ଧ ହେଉଛି ଆଶ୍ରୟ ତତ୍ତ୍ୱ। ଏ ଦଶଟି ବିଷୟ ରହିଛି ଭାଗବତମରେ ଦ୍ୱିତୀୟ ସ୍କନ୍ଧ ଦଶମ ଅଧ୍ୟାୟ ପ୍ରଥମ ଶ୍ଳୋକରେ ସେ କୁହାଯାଇଛି ସ୍ୱର୍ଗ ବିସର୍ଗସ୍ତ ଆଶ୍ରୟ ଆଶ୍ରୟ ତତ୍ତ୍ୱ ଦଶମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ବିଶ୍ୱାଶ୍ରୟ ସବୁକିଛିର ସେ ଆଶ୍ରୟ ତେଣୁ କଂସର ମଧ୍ୟ ସେ ଆଶ୍ରୟ କିନ୍ତୁ କଂସ ଆଶ୍ରୟ ନେଲା ନାହିଁ ତେଣୁ ସେ ମୃତ୍ୟୁବରଣ କଲା ତାକୁ ମୃତ୍ୟୁ ପ୍ରଦାନ କଲେ ଭଗବାନ। ଯଦି ଆମେ ଆଶ୍ରୟ ନେବା ଆମେ କ'ଣ ପାଇବା ଆମେ ଅମୃତତ୍ୱ ପ୍ରାପ୍ତ ହେବା। ମୃତ୍ୟୁ ସର୍ବହରସ୍ଚାହମ୍ ଭଗବାନ ପାଦପଦ୍ମରେ ଯେଉଁମାନେ ଆଶ୍ରୟ ନ ନେବେ ଭଗବାନ ମୃତ୍ୟୁ ରୂପେ ତାର ସବୁକିଛି ହରଣ କରିନେବେ। କିନ୍ତୁ ଭଗବାନଙ୍କ ପାଦପଦ୍ମରେ ଯଦି ଆଶ୍ରୟ ନେବା ଆମେ ଭଗବାନ ଆମକୁ ଅମୃତତ୍ୱ ପ୍ରଦାନ କରିବେ। ତେଣୁ ବିଶ୍ୱାସ ମାରୟିତୁମ୍ ଇତି ଯେହେତୁ ସେ ଆଶ୍ରୟ ନେଇନଥିଲା ଭଗବାନ ଯଦିଓ ବିଶ୍ୱର ଆଶ୍ରୟ କିନ୍ତୁ ତଥାପି ସେ ଚିନ୍ତା କଲେ ତାକୁ ହତ୍ୟା କରିବା ପାଇଁ। ତେଣୁ ସନାତନ ଗୋସ୍ୱାମୀ କହୁଛନ୍ତି ସମଗ୍ରହ ଇତି ଯଦୁକ୍ତମ୍ ତତ୍ ଏବ ଅଭିବ୍ୟଞ୍ଜତି କେଶେଷୁ ପ୍ରକର୍ଷଣ ଦୃଢ଼ ଗୃହୀତ୍ୱେତ ବହୁତ ଜୋରରେ ଧରିଥିଲେ କେଶକୁ ଚଳତ୍ କିରୀଟଂ ଯଶ୍ୟ ତମ୍ ଇତି ମସ୍ତକ ପରିଭ୍ରମଣାତ୍ ଯେଉଁ ପରିଭ୍ରମଣ କରୁଥିଲା କେତେବେଳେ ବାହାଙ୍କୁ କେତେବେଳେ ଡାହାଙ୍କୁ ବାହାଙ୍କୁ ଡାହାଙ୍କୁ ହେଉ କି ସେହି ସମୟରେ ଚଳତ୍ କିରୀଟି ତା'ର କିରୀଟି ଯେଉଁ ରହିଥିଲା କିରୀଟି କହିଲେ ତା'ର ଯେଉଁ ମୁକୁଟ ଧରିଥିଲା ସେ ମୁକୁଟ ବହୁତ କଷ୍ଟଲି ମୁକୁଟ ସେ ବହୁତ ହୀରା ଲୀଳା ଏତେ ବହୁତ ପ୍ରକାର ବହୁତ ମୂଲ୍ୟବାନ ସବୁ ଥିଲା ତା ଦେହରେ ଅଳଙ୍କାର ସବୁ କ'ଣ ପଥର ସବୁ ଥିଲା କିନ୍ତୁ ସେ କିରୀଟଟି ପଡ଼ିଗଲା ଚଳତ୍ କିରୀଟଂ। ଏକଥା ମଧ୍ୟ ବିଷ୍ଣୁ ପୁରାଣରେ ହରିବଂଶରେ ମଧ୍ୟ ସବୁ ବର୍ଣ୍ଣନା କରାଯାଇଛି। ତେଣୁ କିନ୍ତୁ ତଥାପି ସେଠିକାର ଯେଉଁ ହଜାର ହଜାର ଲୋକମାନେ ବସିଥିଲେ ସେମାନଙ୍କର କ'ଣ ରିଆକ୍ସନ୍ ହେଉଥିଲା କ'ଣ ରିଆକ୍ସନ୍ ହେଉଥିଲା ତା ପର ଶ୍ଳୋକରେ କୁହାଯାଉଛି 38 ଶ୍ଳୋକରେ ତଂ ସମ୍ପରେ ତଂ ବିଚକର୍ଷ ସମସ୍ତେ ଆଶ୍ଚର୍ଯ୍ୟ ହେଇଗଲେ। ସେମାନେ ସମସ୍ତେ କାହାର କିଛି କାହାର ରିଆକ୍ସନ କିଛି ହେଇନଥିଲା। ସମସ୍ତେ କ'ଣ ହେଲା କ'ଣ ହେଲା ଭାବୁଛନ୍ତି, କଂସ ହତ୍ୟା କରିବ କୃଷ୍ଣକୁ ନା କୃଷ୍ଣ ହତ୍ୟା କରିବ କଂସକୁ, କେମିତି ଭାବୁଛନ୍ତି। କଂସ ଡେଇଁଲେ, କୃଷ୍ଣ ଡେଇଁଲେ କଂସ ଉପରକୁ ବସିଯାଇଛନ୍ତି, ପୁଣି କେତେବେଳେ କଂସ ଉଠି ପଡ଼ିବ। ଏବଂ ଚାଲିଥିଲା ମଲ୍ଲ ଯୁଦ୍ଧ ଚାଲିଥିଲା, ବର୍ତ୍ତମାନ ସେମାନେ ଭାବୁଛନ୍ତି ଏଠି ମଧ୍ୟ ମଲ୍ଲ ଯୁଦ୍ଧ ଚାଲିବ ବୋଧେ, କଂସ ଏବଂ କୃଷ୍ଣଙ୍କର ମଲ୍ଲ ଯୁଦ୍ଧ ବର୍ତ୍ତମାନ ହେବ। ଏତେ ମଲ୍ଲ ମଲ୍ଲ ସବୁ ମରିଗଲେ, ବର୍ତ୍ତମାନ କଂସ ଆସିଲା, ଏ ତ ତାଙ୍କର ମାଲିକ, ତାଙ୍କ ରାଜା। ସେ ମଧ୍ୟ ବୋଧେ କୃଷ୍ଣ ସହିତ, ଛୋଟ ପିଲା କୃଷ୍ଣ, ତା ସହିତ ମଧ୍ୟ ଏଇଭଳି ଭାବରେ ଯୁଦ୍ଧ କରିବେ, କିଏ କ'ଣ ସବୁ ଚିନ୍ତା କରୁଛି, ମୁଁ ଏଇଟା ଚିନ୍ତା କଲି। ତେଣୁ ଏଠି କ'ଣ କୁହାଯାଉଛି, ପରଶୁରକର ସୁଖଦେବ ଗୋସ୍ୱାମୀ କହୁଛନ୍ତି, ତଂ ସମ୍ପରେ ତଂ ବିଚକର୍ଷ ଭୂମୌ। ପ୍ରକୃତରେ ସେ ମୃତ୍ୟୁବରଣ କରିଯାଇଛି, ସୁଖଦେବ ଗୋସ୍ୱାମୀ ଜାଣିଲେ। ସୁଖଦେବ ଗୋସ୍ୱାମୀ ସେ ତଂ ସମ୍ପରେ ତଂ, ସମ୍ପରେ ତଂ କହିଲେ ମୃତ୍ୟୁ କଥା, ମୃତ୍ୟୁ କଥା, ଭାଗବତମ ପ୍ରଥମ କଥା ସେ କଥା କୁହାଯାଇ ସମ୍ପରେତମ। କେଉଁଠି? ଦ୍ୱିତୀୟ ସ୍କନ୍ଦ ପ୍ରଥମ ଅଧ୍ୟାୟରେ ଯେତେବେଳେ ସୁଖଦେବ ଗୋସ୍ୱାମୀଙ୍କୁ ପରୀକ୍ଷିତ ମହାରାଜ ପ୍ରଶ୍ନ ପଚାରିଥିଲେ, ମୋର କ'ଣ କର୍ତ୍ତବ୍ୟ, ସେଇଠି ସୁଖଦେବ ଗୋସ୍ୱାମୀ କହିଲେ, ଦେଖ ପରୀକ୍ଷିତ, ଖଟ୍ୱାଙ୍ଗ ନାମ ରାଜସେ ଜ୍ଞାନ୍ତା ଇଏତମ ଆୟୁଷ ମୁହୂର୍ତ୍ତା ସତ୍ ସର୍ବମୁତ୍ସୁଜ୍ୟ ଗତବାନ ଅଭୟଂ ହରି। ହେ ପରୀକ୍ଷିତ, ଜଣେ ରାଜା ଥିଲେ ଖଟ୍ୱାଙ୍ଗ ମହାରାଜେ, ଭଗବାନ ରାମଚନ୍ଦ୍ରଙ୍କ ପୂର୍ବ ବଂଶଧର। ସେ ତାଙ୍କର ଗୋଟିଏ ମୁହୂର୍ତ୍ତ ପାଖାପାଖି 48 ମିନିଟ୍, ଏଇ ଏତିକି ସମୟ ଭିତରେ ସେ ସ୍ୱର୍ଗରୁ ଆସିଲେ, ପୃଥିବୀକୁ ଆସିଲେ, ରାମଚନ୍ଦ୍ରଙ୍କର ଯେଉଁ ଧାମ ରହିଛି, କ'ଣ ସେ ଧାମ, ଅଯୋଧ୍ୟା ଧାମରେ ଆସି ଭଗବାନଙ୍କୁ ଧ୍ୟାନ କରି ହରେ କୃଷ୍ଣ 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 ହରେ 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 ରାମ ରାମ ଭଗବାନ ଧ୍ୟାନ କରି ଭଗବତ ଧାମକୁ ଚାଲିଗଲେ। ତବାପି ତୁ କରବ୍ୟ ସପ୍ତାହ ଜୀବିତା, ତୁମର ତ ସପ୍ତାହ ଆୟୁଷ ଅଛି, ପର୍ଯ୍ୟାପ୍ତ ଆୟୁଷ ଅଛି ତୁମର। ଉପକଳ୍ପ ତତ୍ ସର୍ବମ ଯାବତ୍ ଯାବତ୍ ତତ୍ ସାମ୍ପ୍ରାୟିକମ, ଏ ସାମ୍ପ୍ରାୟିକ ଶବ୍ଦ ସେଠି କୁହାଯାଇଛି, ପରଜନ୍ମରେ କେମିତି ତୁମର ମଙ୍ଗଳ ହେବ ସେଥିପାଇଁ ଚିନ୍ତା କର। କ'ଣ କରିବ, ଖାଲି ପରୀକ୍ଷିତ ମହାରାଜ ପାଇଁ କୁହାଗଲା, ତା ଆମ ପାଇଁ ମଧ୍ୟ କୁହାଯାଇଛି, ଆମେ ପରଜନ୍ମ ପାଇଁ କ'ଣ କରିବା। ତସ୍ମାତ୍ ଭାରତ ସର୍ବାତ୍ମା ଭଗବାନ ଈଶ୍ୱର ହରି ଶ୍ରୋତବ୍ୟ କୀର୍ତ୍ତିତବ୍ୟଶ୍ଚ ସ୍ମର୍ତ୍ତବ୍ୟଶ୍ଚେଚତା ଭୟମ। ଯେଉଁମାନେ ମୃତ୍ୟୁକୁ ପାର ହେବା ପାଇଁ ଚାହୁଁଛନ୍ତି ସେମାନେ, ତସ୍ମାତ୍ ଶବ୍ଦ କହିବାର କାରଣ ହେଉଛି ଲୋକମାନେ ଏଇଟା ଜାଣିନାହାନ୍ତି, ଶତକଡ଼ା 99 ଭାଗ ଲୋକ ସେମାନେ ଏଇ ମୃତ୍ୟୁ ପାଇଁ ବ୍ୟବସ୍ଥା କରୁଛନ୍ତି, ସେମାନେ ମୃତ୍ୟୁକୁ ଆହ୍ୱାନ କରୁଛନ୍ତି, ନିମନ୍ତ୍ରଣ କରୁଛନ୍ତି ତାଙ୍କ ଅଜାଣତରେ। କିନ୍ତୁ ମୃତ୍ୟୁକୁ ଯେଉଁମାନେ ଏଡ଼େଇବା ପାଇଁ ଚାହିଁବେ ସେମାନେ କ'ଣ କରିବେ ନା, ହେ ଭାରତ, ଭାରତ ବଂଶର ଶ୍ରେଷ୍ଠ ତୁମେ ଦାୟାତ ଭଗବାନ, ଯିଏକି ସର୍ବାତ୍ମା, ସମସ୍ତଙ୍କର ଆତ୍ମା, ସିଏ ହେଉଛନ୍ତି ଭଗବାନ, ଭଗବାନ ସିଏ ହେଉଛନ୍ତି ଷଡ଼ୈଶ୍ୱର୍ଯ୍ୟ ପୂର୍ଣ୍ଣ, ସିଏ ହେଉଛନ୍ତି ଈଶ୍ୱର, ସିଏ ହେଉଛନ୍ତି ସବୁକିଛିର ନିୟନ୍ତ୍ରଣକାରୀ, ସିଏ ହେଉଛନ୍ତି ହରି, ସେ ସମସ୍ତଙ୍କୁ ହରଣ କରନ୍ତି ବା ପ୍ରେମ ଦିଆ ହରେ ମନ, ସମସ୍ତେ ପ୍ରେମ ଦେଇକି ମନକୁ ହରଣ କରନ୍ତି। ତାଙ୍କ ବିଷୟରେ ଶୁଣିବା କଥା, ତାଙ୍କ ବିଷୟରେ କୀର୍ତ୍ତନ କରିବା କଥା, ତାଙ୍କ ବିଷୟରେ ସ୍ମରଣ କରିବା କଥା। ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ରାମ ରାମ। ତେଣୁ ବର୍ତ୍ତମାନ ସୁଖଦେବ ଗୋସ୍ୱାମୀଙ୍କୁ ତଂ ସମ୍ପରେ ତଂ ବିଚକର୍ଷ ଭୂମୌ, ହରେ ଯଥେଭଂ ଜଗତୋ ବିପଶ୍ୟତ ହା ହେ ଇତି ଶବ୍ଦ ସୁମହାନ୍ ତଦାଭୂତ କ'ଣ ଏଇଟା ଅଭୂତ ଇରିତ ସର୍ବଜନୈ ନରେନ୍ଦ୍ର, ନରେନ୍ଦ୍ର ମୋଦୀ ସେଠି ଥିଲେ, ନରେନ୍ଦ୍ର ସେ ନରେନ୍ଦ୍ର ଯିଏ ଥିଲେ ବର୍ତ୍ତମାନ, ନରେନ୍ଦ୍ର ବର୍ତ୍ତମାନ ଆସିଛି, ନରେନ୍ଦ୍ର ମୋଦୀ ରାଜା, ସିଏ ରାଜା ଥିଲେ, ପରୀକ୍ଷିତ ମହାରାଜ ମଧ୍ୟ ନରେନ୍ଦ୍ର ଥିଲେ। ତେଣୁ ଏ ନରେନ୍ଦ୍ରକୁ କହୁଛନ୍ତି, ସେ ମୋଦି ନୁହଁ ଖାଲି ନରେନ୍ଦ୍ର, ସିଏ ଆମର ରାଜା ହେଉଛି ନରେନ୍ଦ୍ର ମୋଦି ବର୍ତ୍ତମାନ ରାଜା, ସେତେବେଳେ ଖାଲି ନରେନ୍ଦ୍ର ଥିଲେ ତାଙ୍କୁ କୁହାଯାଉଛି ନରେନ୍ଦ୍ର। ନରମାନଙ୍କର ଇନ୍ଦ୍ର, ନରାଣାଙ୍କ ନରାଧିପମ ମନାର୍କି, ଯେଉଁ ରାଜତନ୍ତ୍ର ହେଉଛି ଭଗବତ ଅନୁମୋଦିତ
ଶାସନ ପଦ୍ଧତି। ତେଣୁ ଏ ଶ୍ଳୋକରେ କୁହାଯାଉଛି 38 ଶ୍ଳୋକରେ ଯେ ହେ ନରେନ୍ଦ୍ର, ନରେନ୍ଦ୍ର ମୋଦି ନୁହଁ ଖାଲି ନରେନ୍ଦ୍ର, ହେ ନରେନ୍ଦ୍ର ହେ ରାଜନ। କାହିଁକି ନରେନ୍ଦ୍ର କହିଲେ, ତାର କିନ୍ତୁ ମଧ୍ୟ ରହିଛି, ତାର ମଧ୍ୟ କାରଣ ରହିଛି। କାହିଁକି ନରେନ୍ଦ୍ର ପରୀକ୍ଷିତ କାହିଁ ନ କହିଲେ, କାହିଁକି ବ୍ରହ୍ମରାତ ଏ ବିଷ୍ଣୁରାତ କାହିଁକି ନ କହିଲେ, ବା ଅନ୍ୟ କ'ଣ ସବୁ ଏମିତି ଅନେକ ପ୍ରକାର ରହିଛି ପରୀକ୍ଷିତଙ୍କ ନାମ ରହିଛି, କେତେବେଳେ କେଉଁ ନାମ ସବୁ ନେଉଛନ୍ତି, ନରେନ୍ଦ୍ର କାହିଁକି କହିଲେ ଆମେ କହିବା। ହେ ନରେନ୍ଦ୍ର ବିପଶ୍ୟତ, ବିପଶ୍ୟତ କହିଲେ ବିଶେଷଣ ପଶ୍ୟତ ଅବଲୋକୟତ ଜଗତଃ, କେତେ ଲୋକ ଥିଲେ ସେଠି, ହଜାର ହଜାର ଲୋକ ଥିଲେ, ଜଗତ ସେଇଠି ରହିଥିଲା, ସମଗ୍ର ବିଶ୍ୱରୁ ସବୁ ଆସି ପହଞ୍ଚିଥିଲେ, ଏବଂ ଉପରେ ମଧ୍ୟ ରହିଛନ୍ତି ଦେବତାମାନେ ରହିଛନ୍ତି, ସେଠି ସମସ୍ତେ ଦେଖୁଛନ୍ତି ଜଗତଃ ସମୀପେ ଇତ୍ୟର୍ଥ। ହରି, ହରିର ଅନେକ ଅର୍ଥ, ମୁଖ୍ୟ ଦୁଇଟି ମୁଖ୍ୟ, ସର୍ବ ଅମଙ୍ଗଳ ହରେ ପ୍ରେମ ଦିଆ ହରେ ମନ, କିନ୍ତୁ ହରି ଶବ୍ଦର ଅର୍ଥ ମଧ୍ୟ ହେଉଛି ସିଂହ, ଭଗବାନଙ୍କର ଯେଉଁ ରହିଛି ହରି ଶବ୍ଦରେ ଅନେକ ଅର୍ଥ ରହିଛି। ମହାପ୍ରଭୁଙ୍କ ଲୀଳା ଆସିବ, ମହାପ୍ରଭୁଙ୍କର ଭଗବାନ ରାମଚନ୍ଦ୍ରଙ୍କ ଲୀଳା ଆସିବ 2 April, ତାଙ୍କ ଲୀଳା କୀର୍ତ୍ତନ ହେବ। ଏ ଯେଉଁ ହେଇଥିଲା ଏଇ ହରି ହରି ଗୋଟେ ଘଟଣାଟି ହେଇଥିଲା, ଏ ଘଟଣାଟି କିଏ ଜାଣିଛନ୍ତି? ନାରଦ ମୁନି, ଏଇଟା ଆସନ୍ତାକାଲି ଆମେ ଏଇଟା କହିବା କଥା, ନାରଦ ମୁନି ବଜାଏ ବିଣା ରାଧିକା ରମଣ ନାମେ ଏ ଗୀତଟି ବୋଲା ହେବ, ଏ କଂସବଧ ନାଟକରେ ଏ ଗୀତଟି ଅଛି। ନାରଦ ମୁନି ଥରେ, ଏଇଟା ଅନ୍ୟ ପୁରାଣରେ ବର୍ଣ୍ଣନା କରାଯାଇଛି, ନାରଦ ମୁନି ତପସ୍ୟା କରି ସେ ମାୟା ଉପରେ ବିଜୟ ଲାଭ କଲେ, ମାୟା ଉପରେ ବିଜୟ ଲାଭ କଲେ। ମାୟା ବହୁତ ଚେଷ୍ଟା କରିଥିଲେ, ମାୟାଦେବୀ ବା ଭଗବାନ ବ୍ୟବସ୍ଥା କରିଥିଲେ ତାକୁ ମାୟାର ଅଧୀନ କରିବା ପାଇଁ, ଭଗବାନ ନାରଦ ମୁନି କିନ୍ତୁ ଜାଣିପାରିଲେ ମୁଁ ମାୟାକୁ ଜିତିଗଲି, ତେଣୁ ତାଙ୍କର ସେ ଆସି କହିଲେ, ଶିବଜୀଙ୍କୁ କହିଲେ, ଶିବଜୀଙ୍କୁ କହିଲେ ମୁଁ ମାୟାକୁ ଜିତିଗଲି, କାହିଁକିନା ଶିବଜୀ କହିବାର ଉଦ୍ଦେଶ୍ୟ ଶିବଜୀ ମାୟାକୁ ଜିତିପାରିଲେ ନାହିଁ, ଭଗବାନ ମୋହିନୀ ରୂପ ଦେଖି ସେ ମୋହିତ ହୋଇଯାଇଥିଲେ, ଏସବୁ ଆସିବ ଅଷ୍ଟମ ସ୍କନ୍ଦରେ ଶ୍ରୀଲୀଳା ସବୁ ରହିଛି। ନାରଦ ମୁନି ଯେତେବେଳେ କହିଲେ, ଶିବଜୀ କହିଲେ ତୁମେ ଏକଥା ମୋତେ କହିଲେ ଆଉ କାହାକୁ କହିବ ନାହିଁ, କିନ୍ତୁ ନାରଦ ମୁନି କହିଲେ ଶିବଜୀ ନିଜେ ପରାହତ ହୋଇଯାଇଥିଲେ ତ, ଭାଇ ତ ବଡ଼ ଭାଇ କଥା, ଭାଇ ଭାଇର କଥା, ତେଣୁ ସେ ଭାବୁଛନ୍ତି ଆଉ କେହି ମାୟାକୁ ଜିତିପାରିବେ ନାହିଁ, କହିକିରି ଯାଇକି ପହଞ୍ଚିଗଲେ ବୈକୁଣ୍ଠ ଲୋକରେ, ବୈକୁଣ୍ଠ ଲୋକରେ ପହଞ୍ଚିକିରି ଯାଉଛନ୍ତି, ଭାବୁଛନ୍ତି ଭଗବାନ କହିବା ପାଇଁ ଯାଉଛନ୍ତି, ଗଲାବେଳେ ଦେଖିଲେ ଗୋଟେ ବିଶ୍ୱ ସୁନ୍ଦରୀକି ଦେଖିଦେଲେ, ଭୁବନ ମୋହିନୀକି ଦେଖିଦେଲେ। ଭଗବାନ ଜାଣନ୍ତି, ଭଗବାନ ତାଙ୍କର ଭକ୍ତଙ୍କର ଗର୍ବକୁ ଦୂର କରନ୍ତି, ଏ ଭଗବାନ କୃପା। ବିଶ୍ୱ ସୁନ୍ଦରୀକି ଯେତେବେଳେ ଦେଖିଥିଲେ ସେତେବେଳେ ତାଙ୍କର ମାୟାର ଅଧୀନ ହୋଇଗଲେ। ଭଗବତ ଗୀତାରେ ଆମର ଆସିବ 31 କପିଳଦେବଙ୍କ କଥା ଆସିବ, ବଳଙ୍ଗମେ ପଶ୍ୟ ମାୟା ସ୍ତ୍ରୀ ମୟୂରା ଜୟନୁ ଦିଶାମ ଯା କରୋତି ପଦାକ୍ରାନ୍ତନ ଭୃଭି ଜୁମ୍ଭେଣ କେବଳମ୍, ଆସିବ କପିଳଦେବଙ୍କ କଥା, ମା ଦେବତୀଙ୍କୁ କହିବେ। ଇଏ ହେଉଛି ଭଗବାନଙ୍କର ବଳ, ସ୍ତ୍ରୀ ଲୋକ, ସ୍ତ୍ରୀମାନେ ହେଉଛନ୍ତି ଭଗବାନଙ୍କ ବଳ, ମାୟା ବଳ ଭଗବାନଙ୍କର, ବଳଙ୍ଗମେ ପଶ୍ୟ ମାୟା ମାଆଙ୍କୁ କହୁଛନ୍ତି, ସ୍ତ୍ରୀ ମାୟା ଜୈନ ଦିଶା, ଯିଏକି ସମଗ୍ର ଦିଶକୁ ଜୟ କରିଛନ୍ତି, ଯାହା କରୋତି ପଦାକ୍ରାନ୍ତନ, ଯିଏକି ତାଙ୍କ ପଦରେ ସବୁ ପକେଇଦେବେ, ବିଶ୍ୱଜୟୀମାନଙ୍କୁ ପାଦରେ ପକେଇଦେବେ ତାଙ୍କୁ, ଭୃଭି ଜୁମ୍ଭେଳ କେବଳ କେବଳ ଭୃଭି ଜୁମ୍ଭେଳ ଭୃଜୁମ୍ଭ ଭୃକୁଞ୍ଚନ ମାଧ୍ୟମରେ ଏଭଳି ତାଙ୍କର ବଳ ରହିଛି। ତେଣୁ ଆଜି ଭୁବନ ସୁନ୍ଦରୀଙ୍କୁ ଦେଖି ନାରଦ ମୁନି ମଧ୍ୟ ପଦାକ୍ରାନ୍ତ ହୋଇଗଲେ, ତେଣୁ ସେ ଯେଉଁ ଯାଇଥିଲେ ଭଗବାନ ପାଖକୁ ଯାଇଥିଲେ କହିବା ପାଇଁ ଯେ ମୁଁ ମାୟାକୁ ଜିତିଗଲି, ସେ ଆଉ କ'ଣ ସେ କଥା କହିବେ, ଯାଇକିରି କହିଲେ ପ୍ରଭୁ ଭଗବାନଙ୍କ ଭକ୍ତ ଭଗବାନ କିଛି ମାଗନ୍ତି ନାହିଁ, ନା ଧନଂ ନା ଜନଂ ନା ସୁନ୍ଦରୀଂ କବିତାଂ ବା ଜଗଦୀଶ କାମ ହୁଏ, କିନ୍ତୁ ନାରଦ ମୁନି କହିଲେ ପ୍ରଭୁ ଆଜି ପର୍ଯ୍ୟନ୍ତ ମୁଁ କିଛି ମାଗୁନଥିଲି, କିନ୍ତୁ ଆଜି ଗୋଟେ ମାଗିବି। ଆଜି କୃଷ୍ଣ ପ୍ରଭୁ ଆସି ପହଞ୍ଚିଗଲେ ଶୁଣିବା ପାଇଁ, କ'ଣ ମାଗିବେ ନାରଦ ମୁନି, କ'ଣ ମାଗିବେ, ଭଗବାନ କହିଲେ କ'ଣ ଦରକାର ତୁମର, ନା ପ୍ରଭୁ ଆପଣଙ୍କର ରୂପ ମୋତେ ଗୋଟେ ଟିକିଏ ଦିଅନ୍ତୁ, ଆପଣଙ୍କ ଭଳି ରୂପ ମୋତେ ଦିଅନ୍ତୁ, ଭଗବାନଙ୍କ ରୂପ, ହରିଙ୍କର ରୂପ, ହରିଙ୍କର ରୂପ କେତେ ରୂପ ମନୋହର ରହିଛି, ପ୍ରେମ ଦିଆ ହରେ ମନ, ସମସ୍ତଙ୍କୁ ମନ ହରଣ କରିବେ। ତେଣୁ ଭଗବାନ କହିଲେ ଠିକ ଅଛି, ଏତେ ଦିନ ପର୍ଯ୍ୟନ୍ତ ମାଗିନଥିଲ, ମାଗୁଛ ମୋ ରୂପ ମୁଁ ଦେଇଦେବି, କିଛି ମୋର ଅସୁବିଧା ନାହିଁ, ମୋର ସରିଯିବ ନାହିଁ, ରୂପ ସରିଯିବ ନାହିଁ। କହିଲେ ହଉ ଠିକ ଅଛି ଯାଅ। ତେଣୁ ସେ ଆସିଲେ, ସେଇଠିକି ଆସି ପହଞ୍ଚିଗଲେ, ଭୁବନ ବେନ ପାଖକୁ ଆସି ପହଞ୍ଚିଗଲେ। ଭାବୁଛନ୍ତି ମୁଁ ରୂପ ଧାରଣ କରିଛି ଆଉ ଭଗବାନଙ୍କ ରୂପ, ତେଣୁ ଇଏ ଭୁବନ ମୋହିନୀଙ୍କର ସ୍ୱୟମ୍ବର ହେଉଛି। ସ୍ୱୟମ୍ବର କିଏ କାହାକୁ ସ୍ୱୟମ୍ବର, ଯୋଉ ସବୁଠାରୁ ବିଶ୍ୱ ସବୁଠାରୁ ସୁନ୍ଦରକୁ ସେ ବରଣ କରିବେ ନା ଆଉ। ତେଣୁ ସେ ଭାବୁଛି, ନାରଦ ମୁନି ଭାବୁଛନ୍ତି ମୁଁ ଏତେ ସୁନ୍ଦର ରୂପ ଧାରଣ କରିଛି, ମୋତେ ବିଶ୍ୱମୋହିନୀ ମୋତେ ଧାରଣ ବରଣ କରିବେ। କିନ୍ତୁ ବିଶ୍ୱମୋହିନୀ ଯେତେବେଳେ ଯାଉଛନ୍ତି ବରଣମାଳା ଧରି ଯାଉଛନ୍ତି, ନାରଦ ମୁନି ଖାଲି ତାଙ୍କ ପାଖରେ ଏପଟ ସେପଟ ହେଉଛନ୍ତି। ସେ ଭାବୁଛନ୍ତି ଏତେ ସୁନ୍ଦର ମୋ ରୂପ ଆସିଛି, ମୋତେ ଦେଖିପାରିଲେ ନାହିଁ, ବୋଧେ ଓଢ଼ଣା ଲଗେଇଛନ୍ତି, ଓଢ଼ଣା ଲଗେଇଛନ୍ତି, ଠିକ ଭାବରେ ଦେଖିପାରୁନାହାନ୍ତି, ସାଇଡ଼ ହେଇଯାଉଛନ୍ତି ଏମିତି। ନାରଦ ମୁନି ଯେତେ ଆଗକୁ ଯାଉଛନ୍ତି ସିଏ ବୁଲି ଯାଉଛନ୍ତି, ତେଣୁ ଯାଇକିରି ତାପରେ। କିନ୍ତୁ ତାଙ୍କୁ ଯେତେବେଳେ ଅନ୍ୟମାନେ ଦେଖୁଛନ୍ତି, ତାଙ୍କର ଭୁବନ ମୋହିନୀଙ୍କର ସଖୀମାନେ ଅଛନ୍ତି, ସେମାନେ ହସୁଛନ୍ତି ନାରଦ ମୁନିଙ୍କ ମୁହଁକୁ ଦେଖିକିରି। ତେଣୁ ଯାହା ହଉ, ନାରଦ ସିଏ ଭୁବନ ମୋହିନୀ ବରଣମାଳା ନେଇକିରି, ବିଷ୍ଣୁ ମଧ୍ୟ ସେଇଠି ଉପସ୍ଥିତ ଥିଲେ, ଭଗବାନ ମାଳା ପକେଇଦେଲେ, ବରଣମାଳା ଦେଇଦେଲେ ଭଗବାନ ବିଷ୍ଣୁକୁ। ଲକ୍ଷ୍ମୀ ଇଏ ଭଗବାନ ପରୀକ୍ଷା କରୁଥିଲେ ବା ତାଙ୍କୁ ଯାହା ବି ହଉ କୃପା କରିଛନ୍ତି। ତେଣୁ ସିଏ ଭାବିଲେ ମୋତେ ଏତେ ରୂପ ଦେଇଥିଲେ ସୁନ୍ଦର ରୂପ, ଆଉ ଏମାନେ କାହିଁକି ହସୁଛନ୍ତି। କହି ଯେତେବେଳେ ଦେଖିଲେ, ଦେଖିଲେ ନିଜ ରୂପକୁ ଦେଖିଲେ ଦର୍ପଣରେ ବା ଜଳରେ ବା ଯେଉଁଠି ଦେଖିଲେ, ମାଙ୍କଡ଼ ରୂପ ଧରିଛନ୍ତି, ଶରୀର ଆଉ ଗୋଟେ ଅର୍ଥ ହେଉଛି ମର୍କଟ। ତେଣୁ ତାଙ୍କର କ୍ରୋଧ ଆସିଲା, କହିଲା ମୋତେ ମୁଁ ମାଗିଲି, କିଛି ମାଗୁନଥିଲି, ଗୋଟେ ଥର ମାଗିଲି ରୂପ ଟିକେ ଦିଅନ୍ତୁ ବୋଲି, ଏଭଳି ରୂପ ଦେଲେ, ଏଇଟା କ'ଣ ନା। କହିକି ଯାଇକି ଯାଇକି ପହଞ୍ଚିଗଲେ ବୈକୁଣ୍ଠରେ, ପହଞ୍ଚିଗଲେ ଅଭିଶାପ ଦେଇଦେଲେ, ମୋତେ ଯେଉଁ ରୂପ ଦେଇଲ ସେଇ ରୂପ ତୁମେ ସେଇଭଳି ଭାବରେ ସେଇ ମାଙ୍କଡ଼ମାନଙ୍କ ତୁମର ମଧ୍ୟ ମୋର ମୁଁ ଭାବିଥାନ୍ତି, ମୁଁ ତାଙ୍କୁ ପତ୍ନୀ କରିଥାନ୍ତି, ସେ ମଧ୍ୟ ପତ୍ନୀ ବିରହ ଦଶା ଭୋଗ କରିବ, ଏବଂ ସେଇ ମାଙ୍କଡ଼ମାନଙ୍କ ଆଶ୍ରୟ ନେଲେ ତୁମେ ତାଙ୍କୁ ପାଇବ ପୁଣି, ଏଇଭଳି ଭାବରେ ଅଭିଶାପ ଦେଇଥିଲେ। ଏଥିପାଇଁ ରାମାୟଣ ଆରମ୍ଭ ହେଲା, ରାମଲୀଳା ଆରମ୍ଭ ହେବ, April 2 ଆସିବ କଥା। ଆଜି ଏଇ କଥାରେ ଆମେ ବିଶ୍ରାମ ଦେବା। ଭଗବାନଙ୍କର ଯେଉଁ ଚାଲିଛି କଂସ ବଦ୍ଧ ଆଜି ହେଇପାରିଲେ ନାହିଁ, ବୋଧେ ହେଇଯାଇଛନ୍ତି ଯଦିଓ, କିନ୍ତୁ ଡିକ୍ଲେୟାର ହେଇନାହିଁ। ଡେଥ୍ ସାର୍ଟିଫିକେଟ୍ ଆସିଗଲା, ଆମର ଡାକ୍ତର ଆସିଲେ ସେ ଦେବେ ଡେଥ୍ ସାର୍ଟିଫିକେଟ୍ ଦିଆ ହେବ। ଆମର କଥାକୁ ବିଶ୍ରାମ ଦେବା, ସମୟ ହେଇଯାଇଛି। ଆଜି ଅବଶ୍ୟ ଏକାଦଶୀ ତିଥି, ଆଜିର ତିଥିରେ 5534 ବର୍ଷ ତଳେ ଅକ୍ରୂରଙ୍କୁ କଂସ ପ୍ଲାନ୍ କରିଥିଲା ହତ୍ୟା କରିବା ପାଇଁ, କୃଷ୍ଣଙ୍କୁ ହତ୍ୟା କରିବା ପାଇଁ ସବୁ ପ୍ରକାର ଯୋଜନା କରିଥିଲା, ଅକ୍ରୂରଙ୍କୁ ପାଖରେ କହିଥିଲା, କିନ୍ତୁ ଆଜି ସେ ମୃତ୍ୟୁବରଣ କରିଯାଇଛି। ଡେଥ୍ ସାର୍ଟିଫିକେଟ୍ ଆମେ କାଲି ଇସ୍ୟୁ ହେବ। ଆମର କଥା କି ବିଶ୍ରାମ ଦେବା। କାହାର କିଛି ପ୍ରଶ୍ନ ଅଛି ନା କିଛି କହିବାର ଅଛି? ନାରଦ ମୁନି ସେ ଅନ୍ୟ ଇଏରେ ବର୍ଣ୍ଣନା କରେ, ମାୟା ମାୟା ବିଷୟରେ ବର୍ଣ୍ଣନା କରିବା ପାଇଁ ସେଥିରେ କୁହାଯାଉଥିଲା। ହଁ ମାୟା ଦ୍ୱାରା, ହଁ 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 ସେଇଟା ବି ରହିଛି ଗୋଟେ ଲୀଳା ନାରଦ ମୁନି। ଏବଂ ନାରଦ ମୁନି ମଧ୍ୟ ସିବାସ ପଣ୍ଡିତ ରୂପରେ ଆସିଥିଲେ। ସିବାସ ପଣ୍ଡିତ ରୂପରେ ଆସିକରି ତାଙ୍କର ଜଣେ ଗୋଟିଏ ପୁତ୍ର ଥିଲା, ସେ ପୁତ୍ରଟି ମୃତ୍ୟୁବରଣ କରିଥିଲା। ଭଗବାନ ଯେତେବେଳେ ମହାପତ୍ର କୀର୍ତ୍ତନ କରୁଥିଲେ ସିବାସ ପଣ୍ଡିତଙ୍କ ଗୃହରେ, ଏଇଭଳି ଭାବରେ ଅନେକ ଲୀଳା ରହିଛି। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମବେତ ଗୌରବତ୍ନ କି ନିତାଇ ଗୌର ପ୍ରମାନନ୍ଦେ। ତାହେଲେ କଂସବଦ୍ଧ ଯଦିଓ ହେଇଗଲେ ଡେଥ୍ ସାର୍ଟିଫିକେଟ୍ ଇସ୍ୟୁ ହେଇନାହିଁ, ତାଙ୍କର ପତ୍ନୀମାନେ ଆସିବେ, ବାହୁନ ହେବେ, କେତେ କଥା ଅଛି ଆଉ ସରିଯିବ କ'ଣ ଏତେ ଶୀଘ୍ର। ହେଲା ନଏଜ୍ଲେସ୍ ଗୋଟେ କ୍ଲିପ୍ ହେଲା।